नमो भगवते वासुदेवाय। श्रीमद्भगवद्गीता द्वितीय अध्याय। चालीस नंबर श्लोक मैंने पढ़ुले कि भगवान श्रीकृष्ण अर्जुन को निष्काम कर्मजोग जो भूमिका जो मैंने निष्काम कर्मजोग जहाँकि भक्ति प्रारंभ अवस्था भक्ति प्रवेश द्वारा कहते अत्युक्त होली आम आचार्य मैंने निष्काम कर्मजोग को भगवान सेवा व कर्म मध्यम निष्कम भाव में करवा उचित तादर भगवान सहित युक्त भाव जो उपाय देखते भक्ति प्रवेश द्वार साधक मान ये प्रवेश द्वार तार भूमिका को प्रस्तुत कर जड़े भक्ति प्रवेश करने पूर्व निष्काम कर्मजोग पूर्व तार बुद्धि कमी होती दरकार आम जेको कर्म करवा कर्म बुद्धिजुक्त हो बुद्धि ना बुद्धि द्वारा तो कर्म करा सत्विक बुद्धि है सत्विक कर्म हम राजस्विक बुद्धि राजस्विक कर्म हम तामसिक बुद्धि तामसिक कर्म हम बुद्धि सर कर्म कर बुद्धि जो प्रवणता रही बुद्धि गुद्धिता रही क्यों दिगरे गोटे तो कैसे गभर भाव से बुझा दब से जिन बुद्धि सुख रही बुद्धि मनर मालिक बुद्धिटा जी कृष्ण पाखे भूमिकार स्थिर नही पार्ला स्थित स्थिर नही पार मन दब टाणी से व्यवसायत्मक बुद्धि व्यवसायत्मक बुद्धि बहुशा ध्यान व्यवसायत्मक बुद्धि हो पड़े अर्थात जो मैंने भक्ति जगह निष्काम कर्म जुग निष्काम कर्म करने चाहती प्रवेश करने चाहते भक्ति व्यवसायत्मक बुद्धि बुद्धि संपूर्ण स्थिर रही दरकार स्थिर बुद्धि अर्थ मत संसार विदा ना पड़ के ना भगवान को प्राप्त हो भगवान को पाई भगवान पाक जीवी भक्ति पाई जीवन समस्त प्रकार प्रचेषा कर भक्ति पाई समस्त प्रचेषा कले कृष्ण भक्ति कहले सर्वकर्म स्वाभाविक जहाँ सब अच्छे कर्मफल द्वारा मिले सब प्रचेषा सब धर्म को आम मिसेवा हिंदू धर्म देखा ख्रीटान धर्म मुसलमान देखा जिते प्रकार संप्रदाय रही समस्त धर्म देख आईडिया जहाँ प्रोसेस अलग अलग रही धन स्त्री पुत्र कन्या विषय सहित धर्म संपर्क ना कर्मफल हिसाब से मिले भगवान को भजन कले किसी मिले भगवान को नक मिली से किसी ना कर्मफल हिसाब मिले विदेश लक्ष्मी पूजा करते गणेश पूजा करते कौन सरस्वती पूजा करते कौन देवादेवी पूजा करते कौन तुलसी ना कौन वृक्ष ना को गंगा ना से पुणी भगवान धन पाते विश्व बड़ बढ़ते जो ईश्वर सत्ता को मानुना से विश्व बड़ बढ़ता धन सहित विश्व कि संपर्क ना आमर जो प्रचेषा आमर जो धारणा यू जो बहुत उन्नत विचार ना आमको ये जगत रू बाहर पड़े शरीर बाहर पड़े तो शरीर सुख दुख जहाँ आसवे पार्सीआल जिनसे आसो जमी आम ट्रावेलिंग करे कि असुविधा हम गाड़ी लेट हम कौन गाड़ी मिल पारे न मिल पारे कौन खाया ठीक से न मिल पारे शोवा ठीक से नही पारे जीवन गोटे जात्रा के गोटे भूल धारणा शरीर धारी जन शरीर धारण कर सुख रही किसी प्रोब्लेम ना गोटे कह गोकता शरीर धरिया मैं तो मातृगर्भ को सी आरीर धरी मैंने कौन तक कर्मफल अच्छी ना कर्मफल में भोग भोग व्यक्ति सुख कौन अच्छी कि दुख को मायर एमती गोटे प्रहेलिका से क्या दुख क्या देखा दूरी कि क्या जान पार ना अरे शरीर धरी मैंने दुटा जिनस रही सुख रही दुख रही ग्यारंटी भल रही ना भगवान मैं दुखा आम मैंने जो भक्त होम जीवन लक्ष्य ये आम ये किसी पाइबार आशा रखे ବ୍ୟବସାୟ ଚିନ୍ତା କରନ୍ତି, ମୋର ଏଠି କିଛି ଜଗତରୁ ନବାର ନାହିଁ, ମୋର ଏଠି କିଛି ନବାର ନାହିଁ, କିଛି ନା ମାନ ସମ୍ମାନ ନବାର ଅଛି, ନା ଧନ ସମ୍ପତ୍ତି ନବାର ଅଛି, ନା ଜଗତର ବଡ଼ ହବାର ଅଛି, ମୋର କିଛି ନବାର ନାହିଁ। ଆମର କ'ଣ କରିବାର ଅଛି? ଆମର ଭଗବାନଙ୍କର ଭୋଜନ କରିବାର ଅଛି, ପ୍ରଭୁଙ୍କୁ ପ୍ରାପ୍ତି କରିବାର ଅଛି। ଆଉ ଅର୍ଜୁନଙ୍କୁ ଭଗବାନ ସେଇ କଥା ହିଁ ଶିଖଉଛନ୍ତି, କରୁଣାନନ୍ଦନ ସେ ଶବ୍ଦ ଗୁରୁ ବଂଶର ଜନ୍ମ ହେଇଛି, ତୋର ବୁଦ୍ଧି ଏତେ ଭେରିଏସନ ଯାଉଛନ୍ତି, ବିଭିନ୍ନ ପ୍ରକାର ବିଚାରଧାରାକୁ ଯୋଡ଼ି ହେଉଛି, ତୁମେ ଗୁରୁଦେବ ସବୁବେଳେ ଶବ୍ଦରେ ଲଗାନି, ଗୋଟେ ବିଚାରକୁ ଯୋଡ଼ିବା, ବିଭିନ୍ନ ପ୍ରକାର ଯେହେତୁ ଇଣ୍ଟେଲିଜେଣ୍ଟ ଆମର ରହିଛି ସେତେବେଳେ ବସିପାରିବା, ଆମ ଗୋଟେ ସଜୀବ ପ୍ରାଣୀ ନା, ଆଉ ଆମ ବିଚାର ଗୋଟେ ଆସିଯିବ ସାଙ୍ଗେ ସାଙ୍ଗେ, ବୁଦ୍ଧିରୁ ସେ ବିଚାରଟା ଆସୁଛି, ଏଇଟା କରିବା ଠିକ, ଏଇଟା ନ କରିବା ଠିକ, ଏଠି ତେଲ ଅସୁବିଧା ହବ, ପରେ ଏଠି ଅସୁବିଧା ହବ, ବୌଦ୍ଧିକ ଦୁନିଆର ପରବର୍ତ୍ତ ଦୁନିଆରେ ହବନି, ପରବର୍ତ୍ତ ଦୁନିଆରେ ଆମେ ଶୁଣୁଥିଲେ ନା ଶ୍ରୀମଦ ଗୁରୁ ଉପଦିଷ୍ଟମ ଶ୍ରବଣ କୀର୍ତ୍ତନ ପରିଚରଣ ଶିଖୁଛୁ, ଆମ ଜୀବନ ମୋର ଗୁରୁଦେବଙ୍କର ତା ଉପଦିଷ୍ଟ, ଏଇଟା ବ୍ୟବସାୟ ଚିନ୍ତା ବୁଦ୍ଧି, ଗୁରୁଦେବ ଯେଉଁ ଉପଦେଶ ଦେଇଛନ୍ତି ଶ୍ରବଣ କରିବା ପାଇଁ କୀର୍ତ୍ତନ କରିବା, ଇଏ ବହୁତ ବୁଦ୍ଧି, ଯେ ବୁଦ୍ଧି ଗୁଡିକ ବହୁତ ସୁସ୍ଥିର ହବା ଦରକାର, ଯାହାର ସଂସ୍କାର ବହୁତ କମ ସେମାନେ ବୁଝିପାରିବେନି, ସେମାନେ ଭୁଲ ଠିକ ଏଇଟା ସେଟା କରିକି ଦୁନିଆ ପ୍ରକାର ପ୍ରୋବ୍ଲେମ କ୍ରିଏଟ କରିବେ ଜୀବନରେ, କ'ଣ କରିବେ, ତାଙ୍କର ସୁଖ ସେତିକି ଅଛି, ବିଚାରଧାରା ବହୁତ ସୁନ୍ଦର ହବା ଦରକାର। ଏ ଜଗତର ସୁଖ ଦୁଃଖ ଭଲ ମନ୍ଦ ମାନ ଅପମାନ ବାଦ ଛିଦ୍ର ଏସବୁ ନାହିଁ, ଏସବୁ ଜିନିଷ ପରମାର୍ଥରେ ନାହିଁ ବିଲକୁଲ, ଆମର ଯେହେତୁ ସେତିକି ଷ୍ଟାଣ୍ଡାର୍ଡ ନାହିଁ ଯାହା କହିବ, ସେତିକି ଆମର ସ୍ଥିତିଟା ନାହିଁ, ସେଥିପାଇଁ ଏଇଟା ସବୁ ଖୁସି ଅଛି, ବିଭିନ୍ନ ପ୍ରକାର କଥା ବିଭିନ୍ନ ପ୍ରକାର ଜିନିଷ, ଜଗତର ଆମର ସବୁ କିଛି ଆବଶ୍ୟକ ନାହିଁ, ଆମେ ପରମାର୍ଥକୁ ଆସ, ଆମେ ଜଗତରୁ ବାହାରିବା ପାଇଁ ଚାହୁଁଛେ। କେତେ ପ୍ରକାର ଆଲୋଚନା ସମାଲୋଚନା ସୁଖ ଦୁଃଖ ଠିକ ଭୁଲ ଏସବୁ ବିଚାର କରିବା କ'ଣ ଦରକାର, ଏ ଲୋକ ଠିକ ଏ ଲୋକ ଭୁଲ, ଆରେ କିଏ ଠିକ ହେଲା ଆମର କ'ଣ ଲାଭ ଅଛି, କିଏ ଭୁଲ ହେଲେ କ'ଣ ଲାଭ ଅଛି, କିଛି ତ ଲାଭ ନାହିଁ, ଜଣେ ଭୁଲକୁ ଭୁଲ କହିଦେଲା ପରେ ଆମ ମନ ଖୁସି ହେଉଛି, ତା ଭୁଲ ସହିତ ଆମର କ'ଣ ଭଜନର ସମ୍ପର୍କ ରହିଛି, କିଛି ସମ୍ପର୍କ ନାହିଁ, ବରାବର ଅସୁବିଧା ହେଇଗଲା, ତାକୁ ଗୋଟେ ଘୃଣା ଦୃଷ୍ଟି ଦେଖିଲି, ଜଣେ ଭୁଲ ଲୋକକୁ ଚୋରଟାକୁ ଚୋର ବୋଲି କହିଦେଲେ ଆମର କ'ଣଟା ହେଇଗଲା, ଚୋର ତ ପରିବର୍ତ୍ତନ ଆମେ କରିପାରିଲେନି, ପରେ ଚୋର ବିଚାରଧାରାଙ୍କ ମନ ଭିତରେ ଛାଡ଼ି ଆସିଛି, ସେ କେମିତି ଚୋରି କରୁଛି, ଆମର ତ କିଛି ଲାଭ ହବନି, ଜଗତର କୌଣସି ବସ୍ତୁ ସହିତ ଆତ୍ମାର ସମ୍ପର୍କ ନାହିଁ, ନିରପେକ୍ଷ ହବ କୁହାଯାଏ, ଯେହେତୁ ଆତ୍ମା ସ୍ୱର କନ୍ଦନରେ ପଡ଼ିଯାଇଛି, ସେଥିପାଇଁ ଆଚାର୍ଯ୍ୟମାନେ ବା ଭଗବାନ ବ୍ୟବସ୍ଥା ଗୋଟେ କରିଛନ୍ତି, ବର୍ଣ୍ଣାଶ୍ରମ ସିଷ୍ଟମ କରିଛନ୍ତି, ସ୍ୱରଟାକୁ କିଛି କନସେସନ ଦେଇକି ତା ପାଇଁ ଧର୍ମଯୁକ୍ତ କିଛି ବ୍ୟବସ୍ଥା କରିକି ଆତ୍ମା କେମିତି ବନ୍ଧନରୁ ରକ୍ଷା କରା, ଭଗବାନଙ୍କର ଏଇଟା ଗୋଟେ ବହୁତ ବଡ଼ ବ୍ୟବସ୍ଥା ନା, ସେଥିପାଇଁ ଏତେ ଏତେ ପ୍ରକାର କର୍ମ ତାକୁ ବିବାହ ତାକୁ ଏତେ ପ୍ରକାର ବ୍ୟବସ୍ଥା କରିଛି, ତ ଆତ୍ମା କିଛି ତାର ଲାଭ ହେଉନି, ବିବାହ କଲେ ଯେ ଆତ୍ମା ସୁଖୀ ହେଇଯିବ, ବିବାହ ନହେଲେ ଯେ ଆତ୍ମା ଦୁଃଖୀ ହେଇଯିବ, ତା ସହିତ କିଛି ସମ୍ପର୍କ ନାହିଁ, ଆତ୍ମା ସମ୍ପୂର୍ଣ୍ଣ ହେଲେ ସେ ପରମାତ୍ମାଙ୍କର ଅଛି, ଆମର ଯେଉଁ ବ୍ୟବସାୟତ୍ମକ ବୁଦ୍ଧି ହେଉଛି ଏହା ଆମର ୱାନ୍ ପଏଣ୍ଟେଡ଼ନେସ୍ ଇଂଲିଶରେ ଯାହା କୁହାଯାଏ, ବୁଦ୍ଧି ଏପଟ ସେପଟ କଲେ ହବନି, ଏଠି ସୁଖ ମୋତେ ସେଇଆ କହିଲା ମୋତେ ସେଇଆ କହିଲା ସେ ଏମିତି କହୁଛି ସେ ସେମିତି ତୁମେ ସବୁ କେବେ ଭକ୍ତି କରିପାରିବନି, ଜୀବନରେ କେବେ ବି ତୁମେ କରିପାରିବନି ଏସବୁ ଜିନିଷ, ତୁମ ମାଇଣ୍ଡରେ ଏ ଜିନିଷ ରହୁଛି ବି ଭଜନ କରିପାରିବ ମନେ ରଖ, ଆଉ ତୁମ ବିଚାରଧାରା କ'ଣ ରହିଲା ଭୌତିକ ବିଷୟ, ଏଟା ସବୁ ଭୌତିକ ବିଚାରଧାରା, ତୁମେ ସେ ଲେଖିଲେ ନା ଚାଲ ପରର କଥା ରେଖିବା ଆସେ ଯା ବିଚ୍ଛେଦ ଗା ତୁମେ କହ ପର କଥାଟା ତୁମେ କାହିଁକି ଶୁଣୁଛୁ, କିଏ କ'ଣ କହିଲା କ'ଣ ନହେଲା ଏଇଟା ଏମିତି କହିଲା, ଏସବୁ ଗସିପିଙ୍ଗ ନେଚର ବହୁତ ଖରାପ, ପ୍ରଜାପତି ନିୟମ ଆଗ୍ରହ ସେଥିରେ ସେ ଦେଖିଲେ ସରକାରୀ ଭକ୍ତି ବିନଶ୍ୟତି ଶବ୍ଦ ନଷ୍ଟ ହେଇଯାଉଛି, ମଣିଷ ଭଗବାନଙ୍କ ଜାଗାରେ ଆସୁଛେ, ଭଗବାନଙ୍କର ଭଜନ କରୁଛେ, ତୁଳସୀ ମାଳି ପିନ୍ଧିଛେ, ସେବା କର, ଭଜନ କର, ଯିଏ ମନ୍ଦିରକୁ ଆସୁଛି ପ୍ରଭୁ ମାର ଶପଥ, ମନ୍ଦିର ହେଉଛି କେବଳ ଶ୍ରବଣ କୀର୍ତ୍ତନ କରିବା ପାଇଁ, ଏଟା ଗସିପିଙ୍ଗ କରିବା ପାଇଁ ଏଟା ଜାଗା ନାହିଁ, ବିଭିନ୍ନ କଥା ବିଭିନ୍ନ ତୁମେ ସଂସାର ବିଚାର କରୁଛ, ଏଠି ଆସି ସବୁ ବିଭିନ୍ନ ପ୍ରକାର କିଏ ଶୀଘ୍ର ସ୍ପନ୍ଦୁ ରହୁଛେ ମଧ୍ୟରେ ଭଗବାନଙ୍କର ଜାଗା ନା, ଭଗବାନ ଶୁଣୁନାହାନ୍ତି ଆମେ କ'ଣ କରୁଛେ, ଆମେ ଯେଉଁ ଭାବୁଛେ ଆମେ କାର୍ଯ୍ୟ ସମାଧାନ କରୁଛେ ଆଲୋଚନା କ'ଣ, ଭଗବାନ ଜାଣୁନାହାନ୍ତି ଭଗବାନ ଜାଗା ରହୁଛି, ଭଗବାନ ବୋକା ବନାଉଛେ, ଏଟା ଗତ ବୁଦ୍ଧି ସବୁ, ଏଟା ଗତ ବୁଦ୍ଧି, ଗତ ଯେମିତି ସେ ଜାଣିପାରୁନି ଭଗବାନ କି ଆମେ ଗଧ ଗଧ ଆମ ବୁଦ୍ଧି ରହୁନି, ଆରେ ଆମେ କ'ଣ କରୁଛେ ସେଟା ଭଗବାନ ଜାଣୁନାହାନ୍ତି, ଭଗବାନ ଏଠି ଅଛନ୍ତି ନା, ତୁମେ ଯଦି ଭଗବାନ ଏଠି ନାହାନ୍ତି ବୋଲି ବିଚାର କରୁଛ, ତାହେଲେ ଏଟା ଏଇଟା ଆଶ୍ରମ ନୁହେଁ, ଭଗବାନ ଜାଗା ନୁହେଁ, ଲୋକଲବ ହେଲା, ତୁମର ଯଦି ବିଚାର ନାହିଁ ଯଦି ଭଗବାନ ରହୁଛନ୍ତି ତାହେଲେ ତୁମର ବିଚାରଧାରା କ'ଣ ଲୋକଲବ, ଏଣୁ ତେଣୁ ପ୍ରଜଳ ଏହା କଥା ତା ଭିତରେ ସବୁ କ'ଣ, ଏସବୁ ସ୍ପିରିଚୁଆଲ ଲାଇଫ ନୁହେଁ, ଆଧ୍ୟାତ୍ମିକ ଜୀବନ, ଏସବୁ କନିଷ୍ଠ ଅଧିକାର ଏଟା କେତେ ତୁମେ କରିବ, ଏସବୁ କନିଷ୍ଠ ଅଧିକାର ସ୍ପେଶାଲ କାମ, ଏଗୁଡ଼ା ଏଥିରେ ତୁମ ଅପରାଧ ଗୁଡ଼ା ବଢି ବଢିକା ଚାଲିବ, ମଧ୍ୟମ କେବେ ଯାଇପାରିବେ? ଆକନିଷ୍ଠ ସ୍ତରରେ ରହିଲେ ତୁମର ଭଜନ ଶ୍ରଦ୍ଧା କିଛି ନାହିଁ, ଲାଭ ପୂଜା ପ୍ରତିଷ୍ଠା ଅପରାଧର ପ୍ରବଣତା କନିଷ୍ଠ ସବୁ ଲକ୍ଷଣ ଏଗୁଡ଼ାକ ଆଉ କନିଷ୍ଠ ଯେଉଁ ଜିନିଷ ରହିଲା ତାର ଯେଉଁ ଲକ୍ଷଣ ଶାସ୍ତ୍ର ହିସାବରେ ରହିଲା କ'ଣ, ସେ ବିଗ୍ରହଙ୍କୁ ସେବା କରିବ ପୂଜା କରିବ କିନ୍ତୁ ଜୀବକୁ ସମ୍ମାନ ଦେବନି। ଜୀବ ଯେ ସବୁ ଭଗବାନ ଯେ ସବୁ ଜୀବ ହୃଦୟ ଭିତରେ ଅଛି ସେଟା ସେ ଜାଣିପାରିବ। ଏଇଟା କ'ଣ ଲକ୍ଷଣ କୁହାଯାଇଗଲା, କନିଷ୍ଠ ଅଧିକାର ଲକ୍ଷଣଟାଏ। ସେ ବ୍ୟବସାୟ ତୁମ ସ୍ତର ନ ଆସିପାରିଲା ତାର ବିଚାରଧାରାଟା ସବୁ ସଂସାରକୁ ଲାଗିଯିବ, କେବଳ ପୁଣ୍ୟ ଆଡ଼କୁ ଯିବ, କନିଷ୍ଠ ଅଧିକାର ମଧ୍ୟମ ଆଡ଼କୁ ନ ଯାଇପାରେ, ତୁ ସୁକୃତି ଲାଭ କରିବ, ନହେଲେ ତାର ଯେଉଁ ଆକ୍ଟିଭିଟିସ ଗୁଡ଼ାକ ସବୁ କେବଳ ପୁଣ୍ୟ ଆଡ଼କୁ ପଳେଇବ, ଆଉ ଶୁଦ୍ଧ ଭକ୍ତିରେ ଯିବନି। କାହିଁକି ଯିବନି? ସେବା ପୂଜା ସବୁ କିଛି କରୁଛନ୍ତି, ସେ ଭକ୍ତିର ବିରୋଧ କର୍ମ ଗୁଡ଼ାକ କରୁଛି। ଏ ଯେଉଁ କହିଲେ ଛଅଟା ବିନଶ୍ଚିତ କ'ଣ କହିବେ, ଅତ୍ୟାହାର ପ୍ରାୟଶ ପ୍ରଜଳ୍ପ ନିୟମାଗ୍ରହ ଜନସଙ୍କଚ ଲୋକ ଏଟା ସବୁ କନିଷ୍ଠ କରିବ, ସବୁ କନିଷ୍ଠ କରିବ ସର୍ବରୀ ଭକ୍ତି ବିନଶ୍ଚିତ, କାରଣ ସେ ମଧ୍ୟମ ସ୍ତରକୁ ଯାଇପାରୁନି। ଆମେ ସବୁବେଳେ ବିଚାର କରୁ, ଆମକୁ ବ୍ୟବସାୟ ସ୍ତର ରହିବାକୁ ପଡିବ। ଏଇଟା ଏଇଟା ଗୋଟେ ୱାର୍ଲଡ ୱାଇଡ୍ ଅର୍ଗାନାଇଜେସନ୍, ବିଶ୍ୱବ୍ୟାପୀ ସଂସ୍ଥା, ବିଭିନ୍ନ ଭକ୍ତ ଆସିବେ, ବିଭିନ୍ନ ବିଚାରଧାରା ଆସିବ, ବିଭିନ୍ନ ପ୍ରକାର କାନୁନ ତିଆରି ହବ। କାରଣ ଏଇଟା ପ୍ରଭୁଙ୍କ ଚାହୁଁଛ 10,000 ବର୍ଷ ପର୍ଯ୍ୟନ୍ତ ରହୁନା, ଏଇଟା ଜଗତର କଲ୍ୟାଣ ହଉ। ତାଙ୍କ ଦ୍ୱାରା ଭଗବାନ ଜଗତରେ ବହୁତ ବଡ଼ ଜିନିଷକୁ ଆଣିଛନ୍ତି, ନାମ ପ୍ରଭୁକୁ ଆଣିଛନ୍ତି, ଭଗବାନ ନାମ ପ୍ରଭୁ ଖୋଳିଛୁ ବୋଲେ ଆମକୁ ଉଦ୍ଧାର କରିବା ପାଇଁ ଆସିଛି। ଆମକୁ କେତେ ବଡ଼ ଫେସିଲିଟି ହେଇଛି ପ୍ରଭୁ ଆସ ବେଳେ, କ'ଣ କେତେ ବଡ଼ ତୁମକୁ ସୁଯୋଗ ଦିଆହେଇଛି, ନାମ କରିବା ପାଇଁ ଦିଆହେଇଛି। ଏତେ ବଡ଼ ଯେଉଁ ସଂସ୍ଥା କେବଳ ଶିଖଉଛନ୍ତି ଭଗବାନଙ୍କର ନାମ ଠାରୁ, ନାମ ଆଉ ଭଗବାନ ଅଭିନ୍ନ, ଆମ କେତେ ଗୋଟେ ଫେସିଲିଟି ରହିଛି ନାମ କରିବା ପାଇଁ, ମନ୍ଦିର ଅବଶ୍ୟ ନାମ କଲେ ତାକୁ କିଛି କରିବେନି, ଭଗବାନଙ୍କ ସେବା କଲା ନାମ କଲା, ଆମ କେତେ ଗୋଟେ ସୁଯୋଗ ରହିଛି, ଆମେ ଏଇଟା କରୁନି। ଉଦ୍ଦେଶ୍ୟ ହେଲା ଯେ ଆମେ ବ୍ୟବସାୟତ୍ମକ ବୁଦ୍ଧି ସ୍ତରକୁ ଆସିବାକୁ ପଡ଼ିବ, ନହେଲେ ସବୁବେଳେ କନିଷ୍ଠ ଭାବନା ରହିବା, କନିଷ୍ଠ ଭାବନା ରହିଲା ମାନେ ଡିସଏଗ୍ରିମେଣ୍ଟ, କନିଷ୍ଠ ସ୍ଥିତିରେ ସବୁବେଳେ ଗୋଟେ ଡିସଏଗ୍ରିମେଣ୍ଟ ରହିବ, ବିଚାରଧାରା କେତେ ଉନ୍ନତ ଆସିବ। କନିଷ୍ଠ ଲକ୍ଷଣ ଗୁଡ଼ାକ ଅଛନ୍ତି, ତୁମେ କ'ଣ ଶାସ୍ତ୍ର ଲକ୍ଷଣ ଶାସ୍ତ୍ର ସେ ଏ ଲକ୍ଷଣ ଦେଇଥିଲା, କିନ୍ତୁ ତାଙ୍କ ବିଚାର ଗୁଡ଼ାକ ଥିଲା ପଢିବ ସବୁ ଠାକୁର କୀର୍ତ୍ତନଟାକୁ କ'ଣ ଲେଖୁଛନ୍ତି, ଭକ୍ତିଟାକୁ କ'ଣ ଲେଖୁଛନ୍ତି, ସେଟା ତୁମ ପ୍ରାକ୍ଟିକାଲ ଲାଇଫରେ ପକେଇବ, ଦେଖିବ ଏଇଟା ସତ କନିଷ୍ଠ ସ୍ତରରେ କ'ଣ ହୁଏ। କନିଷ୍ଠ ସ୍ତରରେ ଲୋକ ଉତ୍ସାହଟା ବେଶୀ ଥିବ, ଲୋକ ରଞ୍ଜନଟା ବେଶୀ ରହିବ, ସେଠି ଗୁରୁକୃଷ୍ଣଙ୍କ ପ୍ରତିବିଧାନଟା କିଛି କରିବେ। କନିଷ୍ଠ ଆମେ ସେ ସ୍ତରରେ ସମସ୍ତେ ଆସିବାକୁ ପଡ଼ିବ, କିନ୍ତୁ ବି କେୟାରଫୁଲ, କନିଷ୍ଠ ସ୍ତର ରହିଲା ପରେ ବି ସେ ଆସୋସିଏସନରେ ସବୁ ମଧ୍ୟମ ଉତ୍ତମଙ୍କର ଉଚ୍ଚ ଉଚ୍ଚ ଅଧିକାରୀଙ୍କର ଅଧୀନ ରହିବାକୁ ପଡିବ, ତାଙ୍କର ଆସୋସିଏସନ କରିବାକୁ ପଡିବ। ସବୁବେଳେ କନିଷ୍ଠ ସ୍ତରରେ ଆମେ ରହିକି ଆମ ବିଚାରଟାକୁ ଠିକ୍ ବୋଲି ମନେ କଲେ ଆମେ ସେ ସମସ୍ତେ ସେ ସ୍ତର ରହିଯିବ। ସବୁ ଲୋକ ଉତ୍ସାହଟା ସବୁ ଲୋକ ରଞ୍ଜନ ଦେବାକୁ ପାଇଯାଏ, ସେଥିରେ ଆଉ ଭକ୍ତିର ଗୋଟେ ପ୍ରାଣ ରହିଛି, ଭକ୍ତିର ପ୍ରାଣ ହେଲା ଗୁରୁକୃଷ୍ଣଙ୍କର ପ୍ରୀତିବିଧାନ ସୁଖ ବିଧାନ, ସେଇଟା ଭକ୍ତିର ତା ବିଜେଟା ନା, ସେଇଟା ତାକୁ ତୁମକୁ ନ ମିଳୁଛି, କ'ଣ କର ଅନ୍ୟର ପ୍ରଶଂସା ଲାଭ ପୂଜା ଏ ମୋତେ ଭଲ ଲାଗିଲା ଲୋକ ଉତ୍ସାହ, ଏଥିରେ କ'ଣ ହବ ନା ଦୁଇଟା ଜିନିଷ ଆସିବ, ଯିଏ ତୁମକୁ ଉତ୍ସାହ ଦେଲା ତାକୁ କ'ଣ କରିବ ସମ୍ମାନ ଦେବ, ଯିଏ ତୁମକୁ ବିରୋଧ କଲା କ'ଣ କରିବ ତାକୁ ଦ୍ୱେଷ କରିବ। ତୁମକୁ ବିରୋଧ କିଏ କରିବ, କର୍ମୀ ତ କେବେ ବିରୋଧ କରିବେନି, ଆମକୁ ଆମକୁ ତ ଗର୍ମୀ ବିରୋଧ କରିବେ, ବିରୋଧ କିଏ ଭକ୍ତ ବିରୋଧ କରିବେ, ତାଙ୍କ ପ୍ରଶ୍ନ କରି ଲାଗିଲା ଆରମ୍ଭ ହେଲା, ତାର ଭଲ ମନକୁ ଆମେ ଦେଖିପାରିବାନି। ସେ ଗୋଟେ ଜୀବ ଯେଉଁ କନିଷ୍ଠ ଅଧିକାରୀ କୁହା ହେଲା, କନିଷ୍ଠ ଅଧିକାରୀ ଲକ୍ଷଣ ହେଲା ଭଗବାନ ଯେ ସବୁ ଜୀବ ହୃଦୟ ଭିତରେ ଅଛି, ତାଙ୍କ ରହିଗଲା ସେଠି ତା ଶତ୍ରୁ ଉପରେ ଦେଖିଲା, ଏଇ ମୋ ଶତ୍ରୁ ଭଗବାନ କେତେବେଳେ ଗୀତାରେ କହୁଛନ୍ତି ମାନେ ଶତ୍ରୁ ମିତ୍ର ଉଦାସୀନ ନାଇଁ ଉଦାସୀନ କହୁଛି ଶତ୍ରୁ ମିତ୍ର ଉଦାସୀନ ଶ୍ରୁତି ଶ୍ରୁତି ମିତ୍ର କେତେ ଏଠି ଉଦାସୀନ ରହିଛି, ଆଉ ଗୋଟେ ରହିଛି ଶ୍ରୁତି ମିତ୍ର ପାପେ ଶ୍ରୁତ ମିତ୍ର ଏମାନେ ସମସ୍ତେ ଗୋଟେ ସବୁ ବୁଦ୍ଧି ବିଶିଷ୍ୟତେ ସେ ଶ୍ଳୋକ ସମସ୍ତେ ସମାନ ବୁଦ୍ଧି କରିବେ, କମ୍ ବଡ଼ ହେଲା ସବୁ ବାଣୀ ଶତ୍ରୁ ମିତ୍ର ବହୁତ ବଡ଼ ଷ୍ଟାଣ୍ଡାର୍ଡ, ଆମକୁ ଏଇ ସ୍ଥିତିରେ ଯିବାକୁ ପଡିବ, ଭଗବାନ ପାଖକୁ ଯିବାକୁ ପ୍ରଭୁଙ୍କ ପାଖକୁ ଆମେ ଯିବା ବୈକୁଣ୍ଠକୁ ଯିବା, ଆମର ଏଇଠି ଶୁଦ୍ଧ ହେଇଯିବ ନା, ଆଉ ଏଇଠି ବୈକୁଣ୍ଠର ଦର୍ଶନ ବୈକୁଣ୍ଠ ଭାବନା ଏଠି ଉଦିତ ହୁଏ, ଶୁଦ୍ଧ ନାମ ନାମ ଦ୍ୱାରା ଆମେ କରିବା ଭଗବାନଙ୍କ କଥା ଶୁଣିବା, ଗୁରୁ ବୈଷ୍ଣବଙ୍କର କରୁଣା ଭିକ୍ଷା କରିବା ତାଙ୍କ କରୁଣାରେ, ଏଇଠି ବୈଷ୍ଣବ ଭାବଟା ଉଦିତ ହବ, ବୈଷ୍ଣବ ସେ ବୈକୁଣ୍ଠର ଭାବ ଉଦିତ ହବ, ଏଇଠି ଉଦିତ ହୁଏ ନା ଆମେ କ'ଣ ସେଠିକି ଯିବା, କ'ଣ ଶୁଦ୍ଧ ଭକ୍ତିରେ ଏଇଠି ପାଇକି ସେଠିକି ଯିବା ନା ସେଠିକି ଯାଇକି ଶୁଦ୍ଧ ଭକ୍ତି ପାଇବା, ଶୁଦ୍ଧ ଭକ୍ତି ଦେବା ପାଇଁ ସେ ବୈକୁଣ୍ଠର ଭାବ ଆସୁ, ରାଗ ଦ୍ୱେଷ କାମ କ୍ରୋଧ ଲାଭ ପୂଜା ପ୍ରତିଷ୍ଠା ଏସବୁ ଭାବନା ରହିବ, ଯେଉଁଟା କନିଷ୍ଠ ଅଧିକାରୀ ସ୍ତରରେ ରହିବ, କନିଷ୍ଠ ଅଧିକାରୀ ସ୍ତରରେ ଏଇ ଅବସ୍ଥା ରହିବ। ସମାଲୋଚନା ଆଲୋଚନା ସମାଲୋଚନା ଇଜ୍ ଫଲ୍ଟ ଫାଇଣ୍ଡିଂ ନେଚର, ଅନ୍ୟର ସବୁବେଳେ ଗୋଟେ ଦୋଷ ଦେଖିବ, ଦୋଷଟା ଆସିବ ଆମର ଦେଖିଦେଲ ମନେ ଦୋଷ ଆମର ସେମିତି ଚାଲିଛି ସେଇଟା ପୁରୀ କରୁଛି ଜୀବନ ପ୍ରମାଣତାଟା ଗୋଟେ ଦୋଷ ଦର୍ଶନ ଠିକ କରୁଛି ସେଟାକୁ ଠିକ ଭିତରେ ଭୁଲ ଆମେ ଦେଖିବା ସେ ଠିକ କରୁଛି କି ନାହିଁ ଆଗେ ସାଙ୍ଗେ ସାଙ୍ଗେ କରିଦେଉଛି କିନ୍ତୁ ଭୁଲ କରୁଛି ଭୁଲ ଯେତେବେଳେ କହୁଛି ସେତେବେଳେ ତାକୁ କିଛି କେବେ ଆମେ କହୁନେ ଭାବି କହିବି ଏଇଟା ଭୁଲ କରୁଛି ଠିକ କରୁଛି କିଏ କହୁନି ତୁ କନସିଡର କରି ଦେଖ ଯାହାର ଗୋଟେ ଭୁଲ ଦେଖାଉଛି ବିଛଣ ଭୁଲଟା ତ କହୁଛ ଯୋଗ ଦେଖୁଛି ସେ ଭୁଲ କରୁଛି ଭୁଲଟା ଯୋଗ ଠିକଟା କରିଛି କି ନାହିଁ ବିଚାର କରିବା ନା ଠିକ କଲା କି ନାହିଁ ଭୁଲଟା କଲାବେଳେ ତାଙ୍କୁ ବିଚାର କରୁନି ଗୋଟେ ଜୀବ କେତେ ବଡ ସ୍ଥିତିରେ ପକେଇ ଦେଇଛି ଜୀବ ବୁଝିପାରୁନି ଆମେ ଯେକୌଣସି ଜିନିଷ ଭୁଲ ବୋଲି କହୁଛେ ସେଥିରେ ଜୋର ବଳ ଆସୁଛି ସେମାନେ ଭୁଲ କାହିଁକି ସେଥିରେ ମନ ବହୁ ଅନ୍ୟକୁ ଗୋଟେ ଦୋଷୀ କରିଦେଲେ ମନ ବହୁତ ଗୋଟେ ଖୁସି କିନ୍ତୁ ଅନ୍ୟକୁ ସେ ଠିକ ଏଟା କହିବା ପୂର୍ବରୁ କହିବା ପୂର୍ବରୁ କେତେ ବିଚାରୁଛି ଠିକ କରିଛି ତ ଭୁଲ କରିଛି ତାକୁ କହୁଛେ କି ସେ ଭୁଲ କରିଛି ତ ନାଇଁ ଏଟା ତ ଭୁଲ ହେଲା ସାଙ୍ଗେ ସାଙ୍ଗେ କହିଦେଉଛି ସେଥିରେ ଗୋଟେ କନଫର୍ମେସନ ଠିକ ଠାକ କନଫର୍ମେସନ ଦେବାନି ଆମର ପ୍ରବଣତା କହିବା ପ୍ରବଣତା ସକାଳେ ମନେ ରଖିବା ଦରକାର ଆମେ ଗୋଟେ ମଳବତ୍ର ଭାଇ ସର୍ବଧରିଛି ଆଉ କାମ କ୍ରୋଧରୁ କାମରୁ ଆମର ଜନ୍ମ ଆଉ ଯାହା ଆମର ସବୁ ଗୁଣ ରହିଛି ସବୁ ପ୍ରାକୃତ ଗୁଣ ଏ ବୈକୁଣ୍ଠ ଗୁଣ ନୁହେଁ ଆମେ ବୈକୁଣ୍ଠ ପଥରେ ପ୍ରତ୍ୟେକ କହିଲେ ଆମକୁ ବହୁତ ପ୍ରାର୍ଥନା ବହୁତ ସେବା ବହୁତ ବଡ଼ ଓଡ଼ିଆରେ ଗୋଟେ ଶବ୍ଦ ନାହିଁ ଜ୍ଞାନୀଗୁଣୀ ଲୋକଙ୍କର ସଂଘ କରିବା ଓଡ଼ିଆ କୁହନ୍ତି ଜ୍ଞାନୀଗୁଣୀ ଲୋକଙ୍କ ସାଙ୍ଗେ ବିଷ ଓଡ଼ିଆର ଭାଷା ଯେଉଁ ଥିଲା ବହୁତ ସୁନ୍ଦର ଦେଶ ଥିଲା ସବୁ ଜ୍ଞାନୀଗୁଣୀ ଲୋକ ସାରା ବିଷୟ ତୁମେ ଶିଖିବ ନା ଯେମିତି କୁହନ୍ତି ସେଭଳି ଆମକୁ ସେଭଳି ଜ୍ଞାନୀଗୁଣୀ ହେବାକୁ ପଡ଼ିବ ଏମିତି ସେମିତି ଗୋଟେ ହାଫ୍ ଲାଇଫ୍ ଯାକ ଯାଏ ଗୋଟେ ଇତସ୍ତତ ଜୀବନରେ ଆମେ ହେବନି କିଛି ତେଣୁ ଏଇଟା ବ୍ୟବସାୟତ୍ମକ ସ୍ଥିତିଟା ସବୁବେଳେ କନିଷ୍ଠ ଅଧିକାରୀ କଥା ଆମର ଆଲୋଚନା କନିଷ୍ଠ ଅଧିକାରୀ ସ୍ତର ଏଇଟା ହବ ସେଟା ଉତ୍ସାହଜନକ କାର୍ଯ୍ୟ କରିବା ପାଇଁ ଇଚ୍ଛା ହବ ବହୁତ ଲୋକ ଅଛନ୍ତି କୀର୍ତ୍ତନ କରିବା ପାଇଁ ଇଚ୍ଛା ହବ ବହୁତ ଲୋକ ସହିତ କଥା କହିବା ପାଇଁ ଇଚ୍ଛା ହବ ଗୁରୁକୃଷ୍ଣଙ୍କ ସୁଖ ସେଥିରେ ପ୍ରାଣ ନାହିଁ ହୁଏ ସମସ୍ତଙ୍କର ଏଟା ଆମର ହବନି ହେଇନଥିଲା ଯେ ତୁମର ହବନି ପ୍ରାଥମିକ ଅବସ୍ଥା ଏଟା ହବ ସବୁବେଳେ ଅଧିକା ଲୋକ ଇଚ୍ଛା ହବ ଅଧିକା ଲୋକଙ୍କ ସାଙ୍ଗରେ ରହିବ କାରଣ ଅଧିକା ଲୋକ ଆସିଲା ମାନେ ତୁମକୁ ଉତ୍ସାହ ଆସିବ ଏଟା ପ୍ରାଥମିକ ଉତ୍ସାହ କୁହାଯାଇଛି କିନ୍ତୁ ଉତ୍ସାହ ଦୁଇ ପ୍ରକାର ନା ଲୋକ ଉତ୍ସାହ ଗୋଟେ ଲୋକମାନଙ୍କୁ ଦେଖିକି ଉତ୍ସାହ ହବ ଲୋକମାନଙ୍କୁ ଦେଖିଲେ ତୁମର କୀର୍ତ୍ତନ କରିବା ପାଇଁ ଇଚ୍ଛା ହବ ଲୋକମାନଙ୍କୁ ଦେଖିଲେ ତୁମର ସେବା କରିବା ପାଇଁ ଇଚ୍ଛା ହବ ଏଟା ବହୁତ ବାହାର ଆସୁଛି ତାର ଉତ୍ସାହଟା ବେଶୀ ଦିନ ତୁମକୁ କାହିଁକି ସବୁବେଳେ ମନେ ରଖିବା ଗୋଟେ ଦ୍ୱନ୍ଦ୍ୱାତ୍ମକ ଜଗତ ବାହାରେ ଯେ ତୁମକୁ ଉତ୍ସାହ ଦେଉଛ ତୁମେ ବିରୋଧ କରିବା ଲୋକ କିଛି ଥିବେ ସେଥିରେ ତୁମ ଉତ୍ସାହଟା ମାନିଯିବ ଆଉ ସବୁବେଳେ ତୁମର ଯେତିକି ଗୁଣ ରହିଛି ତୁମ ଗୁଣ ହିସାବରେ ତୁମକୁ ଇଚ୍ଛା ଦେଉଛ ତୁମଠୁ ଯଦି ଭଲ ଗୁଣ ଲୋକ ଚାଲିଲା ତୁମକୁ ଉତ୍ସାହ ଦେବେ ସେ ଭଲ କୀର୍ତ୍ତନ କଲା ଲୋକ ତାଙ୍କ ଚାଲିବେ ସେ ଭଲ ପ୍ରଫେସନ ଲୋକ ତାଙ୍କ ଚାଲିବେ ତାପରେ ତୁମେ କ'ଣ କରିବ ଏ ଜୀବନଟା ଗୋଟେ ବାସ୍ତବ ଜୀବନ ନା ଆମ ଜୀବନଟା କେବଳ ଗୁରୁକୃଷ୍ଣଙ୍କ ପାଇଁ ଆମେ ଆସିଛେ ଏଠି ଝାଡ଼ୁ ମାରିବା ଗୁରୁଦେବ ସବୁଦେଶ ଭଗବାନଙ୍କ ସେବା ମଧ୍ୟରୁ କ'ଣ ଅଛି ପ୍ରଭୁଛନ୍ତି ଝାଡ଼ୁ ମାର ଲୁଗା ସଫା କର ଲାଠି ଗୁରୁଦେବ ଏଇ ଭାଷାରେ କୁହନ୍ତି ଲାଠି ସଫା କର ଯାହା ଭଗବାନ ସେବା ଦେଇ ସବୁ ତ ଗୁରୁତ୍ୱ ଗୁରୁ ଗୌରାଙ୍କ ଗୁରୁ ଗୌରାଙ୍କର ସେବା କରିଦେବେ ଗୁରୁ ଗୌରାଙ୍କର ସେବା ସବୁ ତ ଭଗବାନଙ୍କର ସେବା ଏ ଉତ୍ସାହଟା କିଏ ଦେବ କନିଷ୍ଠ ଅଧିକାର ଆସିବନି ଆଉ ଗୋଟେ ଭେଦ ରହିବ ଏଇ ମାନ ସମ୍ମାନ ଆଶା ରହିବ ଏ କନିଷ୍ଠ ଅଧିକାର ସ୍ତରରେ ଏଇ ଲୋକ ଲୋକ ରଞ୍ଜନଟା ବେଶୀ ରହିବ ପ୍ରତ୍ୟେକ ଅବସ୍ଥାଟା ଆସିବ ଉତ୍ସାହ ପାଇଁ ଭୂମିକାଟା ଆରମ୍ଭ ହୁଏ କିନ୍ତୁ ଏଇ ଉତ୍ସାହଟା ଭିତରୁ ଆସିବା ଦରକାର ଭିତରୁ କିଏ ଉତ୍ସାହ ଦେଇପାରିବେ ଭଗବାନ କୃଷ୍ଣ ଏ ପରମାତ୍ମା ରୂପରେ ସେ ସବୁ ଉତ୍ସାହ ହେବ ଆଜି ଆଜି ମନ୍ଦିର ମାନଙ୍କୁ ହଜାର ହଜାର ଲୋକ ଯାଉଛନ୍ତି କ'ଣ ରାଧାରମଣ ଥିଲେ ମାଙ୍କ ବିହାରୀ ଯୋଉ ଠାକୁର ସବୁ ଅଛନ୍ତି ସେତେବେଳେ ବୃନ୍ଦାବନ କିଏ ଯାଉଥିଲା ସେତେବେଳେ ପୂଜାରୀ ହବ ଭଗବାନ ସେତେବେଳେ ପୂଜାରୀ ହବ ଭଗବାନ ଆଉ କିଏ ନଥିଲେ କେତେ ଲୋକ ଯାତ୍ରୀ ଗୋଟେ ଯାଉଥିଲେ ବୈଷ୍ଣବ ଭଉଣୀ କର୍ମୀ ଲୋକ କିଏ ବୃନ୍ଦାବନ ଯାଏ କିଏ କର୍ମୀ ଲୋକ ବୃନ୍ଦାବନ ଯାଉନାହାନ୍ତି ସେ ବୁଢ଼ୀ ହେଇଗଲେ ବିଧବା ହେଲେ ଯାଆନ୍ତି ମୁଁ ଦେଖିଲି ଆମ ଘରେ ଯେଉଁ ବିଧବା ମା ଥାଏ ମା ଥାଏ ସେ ଖାଲି ତା ପୂଜା ବୋଧ ଥାଏ ଚାରିଧାମ ଯିବି ଚାରିଧାମ ଯାଇକି ଆସିକି ସେ ପୁରୀ ଯିବ ପୁରୀ ଆସିଲା ପରେ ଗାଁ ଆସିକି ଖିଚୁଡ଼ି ଖାଇବାକୁ ସବୁ ଦିଏ ପ୍ରଣାମ ଚାରିଧାମ ଯାଇଥିଲି ସଂସାର ସବୁଠୁ ରିଜେକ୍ଟ ଲୋକ ଯାଉଥିଲେ ମନ୍ଦିର ରୋଗଦାସରେ ସଂସାର ସବୁଠୁ ଦାମିକା ଲୋକ ଯାଉଛି ମୁଁ ଯେତିକି ବିଚାର ଜାଣିଛି ସଂସାର ଯେତିକି ରିଜେକ୍ଟ ଲୋକ ମନ୍ଦିର ଜାଣିଛି ସେ ବିଧବା ହେଇଗଲେ ବୁଢ଼ା ହେଇଗଲେ ସେମାନେ ମନ୍ଦିର ଯାଇକି ବସିବେ ପୁରାଣ ଟିକେ ଶୁଣିବେ କି କ'ଣ ଆଉ ବିଶେଷ କରି ଯୋଉ ଭଗବାନଙ୍କ ପାଖକୁ ଯାଉଥିଲେ ଧାମ ଭାମ ଯାଉଥିଲେ କିଏ ଯାଉଥିଲେ? କିଛି ବୁଢା ମାନେ ବିଧବା ମାନେ ମରିଯିବି କି ଠାକୁର ଦେଖି ଆସିବେ ଧାମରେ ଗୋଡ ପକେଇଲେ ସେମାନେ ମୁକ୍ତି ହବ, ଏଇ ଉଦ୍ଦେଶ୍ୟରେ ସେମାନେ ଭଗବାନ ଏକୁଟା ଥିଲେ ଆଉ ପୂଜାରେ ଏକୁଟା ଥିଲେ, ସେତେବେଳେ ଏତେ ଲୋକ ଗହଳି ନଥିଲା, ସେତେବେଳେ ସେବା ହଉନଥିଲା। ଯେତେବେଳେ ରାଧାରମଣଙ୍କୁ ଯୋଉ କ୍ଷୀର ଆଜି ଯୋଉ ଭୋଗ ଲାଗୁଛି ଯୋଉ ପ୍ରବୋଧ କହୁଛି ନା ରାଧାରମଣଙ୍କୁ ଯୋଉ ଶିଖିବ ପୂଜା ସେବା ତାକୁ ଯୋଉ ସେବାଟା ଲାଗୁଛି ସେଟା ନେବେ କାହିଁକି? ସେବାଟା ଯୋଉ ଲାଗୁଛି ସେଟା ନେବେ କାହିଁକି? ଜଗନ୍ନାଥ ଯୋଉ ସେବା ହଉଛି ଏଇଟା ନେବେ କାହିଁକି? ସେତେବେଳେ କିଏ ଥିଲେ? ସେତେବେଳେ କେତେ ଲୋକ ଯାଉଥିଲେ? ପ୍ରଧାନ ଆମକୁ ଦୁଇ ଚାରି ଜଣ ଛାଡ଼ିଦେଲା ଆମକୁ ଭଲ ହେଲେ କିଏ ଆସୁନାହାନ୍ତି ମନ୍ଦିରଟାକୁ? କିଏ ନ ଆସୁନା ଭଗବାନ ଏଠି ଅଛନ୍ତି, ଆମ ଲୋକ ଦେଖି ଲୋକ ଆମେ ଭଗବାନଙ୍କୁ ସେବା କରୁଛେ କିନ୍ତୁ ଭଗବାନ ପାଖରେ ଆମେ ବଢ଼େଇକି ଦେଇଛେ, ଭୀଷଣ ଅପରାଧ ନା। ଆମେ ପ୍ରଭୁଙ୍କର ସେବା କରୁଛେ କିନ୍ତୁ ଆମେ ଚାହୁଁଛେ କ'ଣ ମତେ ଭଗବାନଙ୍କ ଲୋକ ବଡ଼ ବଡ଼ କୁହନ୍ତୁ, ମତେ ଭଲ କୁହନ୍ତୁ, ଆମ ପ୍ରଭୁକୁ ଭଲ କହିଲେ କି ନାହିଁ ସେଟା ଆମେ ଚିନ୍ତା କରୁନୁ। ସେ ଲୋକ ଆସିଛି ଭଗବାନ ପାଖକୁ, ସେ ପ୍ରଭୁକୁ ଆଜି ବଡ଼ କହିଲେ ଯେ ଆମକୁ ବଡ଼ କରି ଚାଲିଗଲେ ଆମେ ସେଟା ଆଡ଼ଜଷ୍ଟ କରିପାରିବୁ। ଏସବୁ କନିଷ୍ଠ ଅଧିକାର ଜିନିଷ, ଏସବୁ କନିଷ୍ଠ ଅଧିକାର ସ୍ଥାନ, ଏଥିରେ ବ୍ୟବସାୟ ହବନି କେବେ। ଏଇଟା କେତେ ଦିନ ଚାଲିବ? ସଙ୍ଗତ ନ ପାର ପ୍ରାପ୍ତ ନାଇଁ ପାରିଲେ ପୁଣି ଉତ୍ସାହ ଭାଙ୍ଗିଯିବ, ଅପରାଧ କରିବ, ଭୋଜନ ଛାଡ଼ିଦେବ। ଗାଁ ବୁଢ଼ୀମା ସେ ମୋର କହିଥିଲା ଆମର ମନ ଅଛି, ଆଉ ଭୋଜନ ପଥେ ଦୁର୍ଗମ ଭୟ ଭାଜିଲେ ମୁନିଜାନ, ମୁନିମାନେ ଡରିଯାନ୍ତି ଭୋଜନ ପଥକୁ। ଆଉ ମନଟା ଅଛି, ଇନ୍ଦ୍ରିୟ ଅଛି, କେତେବେଳେ ଗୋଟେ ମୁହୂର୍ତ୍ତ ପାଟିରେ ଟାଣି ନେଇ ପଡ଼ିଯିବ, କିଛି ହିସାବ ପତ୍ର ନାହିଁ, କ'ଣ କରିବ? ଦୁର୍ଗମ କଥାଟା, ସେଥିପାଇଁ ସେ ସେ କହିଲେ ସବୁବେଳେ ଆମେ ଗୁରୁବାରଙ୍କ ଗତିରେ ଆଚାର୍ଯ୍ୟମାନଙ୍କ ଅନୁଗତିରେ ଆମକୁ ଏକ ଦେଖନ୍ତୁ ଅତି ସ୍ଥିର ଜୀବନ, ସମସ୍ୟା ଆସିବ ଆସିବନି କାହିଁକି, ଅର୍ଜୁନ କେତେବେଳେ ସମସ୍ୟା ଦେଖୁନ ମହାଭାରତ ଯୁଦ୍ଧରେ କାହାକୁ କାହାକୁ ସାମାନ୍ୟ ଯୁଦ୍ଧ କରିବାକୁ ପଡ଼ୁଛି, ଜୀବନ ଆସିବନି କେମିତି, ଚ୍ୟାଲେଞ୍ଜେସ୍ ତାର ଗୋଟେ ଲାଇଫ, ଲାଇଫ ମାନେ ହିଁ ଗୋଟେ ଚ୍ୟାଲେଞ୍ଜ। ଯେମିତି ତୁମେ ଜୀବନ ଭାବନି ଯେ ସେଟା ବିଚାର ତାର ଏଟା ଭୁଲ ଯେ ମୁଁ ଭକ୍ତ ହେଲା ପରେ ମୋର ଆଗେ ଚ୍ୟାଲେଞ୍ଜ, ଏଇଟା ସ୍ପିରିଚୁଆଲ ଚ୍ୟାଲେଞ୍ଜେସ୍ ହବନି କେମିତି। ମେଟେରିଆଲ ବଡି ଅଛି, ମେଟେରିଆଲ ଚ୍ୟାଲେଞ୍ଜେସ୍ କିଛି ଆସିବ, ସ୍ପିରିଚୁଆଲ ଚ୍ୟାଲେଞ୍ଜ ପ୍ରଥମେ ଦୁଇଟା ଚ୍ୟାଲେଞ୍ଜ ଆମେ ଭୋଗୁଛେ, ବାହାର ଦୁନିଆରେ ତାଙ୍କ ସ୍ପିରିଚୁଆଲ ଚ୍ୟାଲେଞ୍ଜେସ୍ କିଛି ନାହିଁ। ସେ ଉପରେ ଯେଉଁମାନେ ପ୍ରଶ୍ନ କରନ୍ତି ଭକ୍ତମାନେ କାହିଁକି ବେଶୀ ଦୁଃଖୀ, ତାର କାରଣଟା ହଉଛି ଏଇଟା, ଜଣେ ଜଣେ ଦରକାର କରିବ ଲୋକ ଭକ୍ତମାନେ କାହିଁକି ବେଶୀ ଦୁଃଖୀ, ବେଳେ ଜଣେ ପଚାରୁଛନ୍ତି ଭକ୍ତମାନେ ବେଶୀ ଦୁଃଖୀ, ଆରେ ସେ ଡବଲ ଚ୍ୟାଲେଞ୍ଜ ବେଶୀ ଫେସ୍ କରୁଛନ୍ତି ନା, କାହିଁକି ନା ଆମକୁ ହାୟର ପର୍ପୋଜ୍ ହାୟର ଅଛି। ମେଟେରିଆଲ ମୋର ମେଟେରିଆଲ ଚ୍ୟାଲେଞ୍ଜ, ସକାଳୁ ଉଠିଲେ ଟଙ୍କା, ସ୍ତ୍ରୀ ଛୁଆ ପିଲା, ତାଙ୍କର ଏଇ ଚ୍ୟାଲେଞ୍ଜ ନା ଆଉ କ'ଣ? ସକାଳୁ କ'ଣ ଠାକୁର ଜପ ହେଲାନି, ମଙ୍ଗଳାରତୀ ହେଲାନି, କିଛି କ'ଣ ଚିନ୍ତା କରୁଛନ୍ତି? ତାଙ୍କର ତ ଗୋଟେ ଚ୍ୟାଲେଞ୍ଜ, ଆମର ତ ଡବଲ ଚ୍ୟାଲେଞ୍ଜ, ସେଟା ସ୍ୱାଭାବିକ। କିନ୍ତୁ ଆମର ଚ୍ୟାଲେଞ୍ଜେସ୍ ଥିଲେ ବି, ପ୍ରତିବନ୍ଧକ ଥିଲେ ବି, ଆମର ଆଶ୍ରୟ ଅଛି, ତାଙ୍କର ଏଠି ଆଶ୍ରୟ, ଆମର ଆଶ୍ରୟ ଅଛି, ହରି ଗୁରୁ ବୈଷ୍ଣବ ବିଗ୍ରହ ତୁଳସୀ ହରିଣାମ ଭଗବତ ଗୀତା ଭାଗବତମ ସବୁ ଆଶ୍ରୟ ରହିଛି। ବାଟରେ ତୁମ ପାଖରେ ତୁମେ ବାଡ଼ିକି ଧରିବନି, ସେ ବାଟରେ କ'ଣ ତୁମେ ନ ଚାଲିପାରିବ ନା, ବାଟରେ ତୁମ ପାଖରେ ଅଛି ନା, ଧରି ଚାଲ, ଆମେ ଆଶ୍ରୟଟା ଧରିପାରୁନି, ସେଟା ଆମର ଦୋଷ ନା। କନିଷ୍ଠ ଅଧିକା ସ୍ତରରେ କ'ଣ ହବ, ଏଇ ହରିଗୁରୁ ବୈଷ୍ଣବଙ୍କର, ହରିଗୁରୁ ବୈଷ୍ଣବଙ୍କୁ ସେବା ଦେଇକି ସୁଖୀ କରିବାର ପ୍ରାଣଟା ନଥାଏ, ସେତେବେଳେ ସବୁବେଳେ ନିଜର ସୁଖ ବିଧାନ, ନିଜର କିଛି ଭୌତିକ ଆଶାଟା ରୁହେ ସେବା ମାଧ୍ୟମରେ। ଏଇ କଥା କହୁଥିଲା, ତୁମେ ଚିନ୍ତା କର, ତୁମେ ଦିନେ ଯୋଉ ଆମର ନୀଳମାଧବ ଥିଲେ କ'ଣ ପାଇଁ ନା, ବିଶ୍ୱବସୁରୁ ସେବା କରିବାକୁ ଯାଉଥିଲେ, ସେତେବେଳେ ଜଙ୍ଗଲ କିଏ ଥିଲେ ସେବା କରିବେ, ଯେଉଁଠି ତା ଝିଅ ଦେଖିନଥିଲା, କିଛି ବାସ୍ତବ ଜୀବନ ପ୍ରେମର ଉପାସକ ସେ ସବୁ ବାହାର, ଆମେ ତ ସେ ସ୍ତ୍ରୀ ଯାଇ ନାହିଁ, ଏସବୁ ବାସ୍ତବ ଜୀବନ ନା, ଆମେ କେତେ ବାଟ ଯିବାର ଅଛି ଆମେ ବିଚାର ବି କରୁନା, ଆମେ କେତେ ବାଟ ଯିବାର ଅଛି, ଆଉ ସେ ରାସ୍ତା କ'ଣ ଆମେ ଜାଣିନୁ, ଦୁର୍ଗମ ରାସ୍ତା, ଆମକୁ କେମିତି ପ୍ରାର୍ଥନା କରିବାକୁ ପଡ଼ିବ, କେମିତି ସହାରା କରିବାକୁ ପଡ଼ିବ, କେମିତି ଗୋଟେ ଲାଇଫ୍ ଅଫ୍ ଡେଡିକ ପୁରା ଦେଇଦେବାକୁ ପଡ଼ିବ, ତାପରେ ତାଙ୍କ ହାତରେ କଥା ଲଡ଼ିତ ଜାଣିଥିଲି କି, ଝିଅ ଜାଣିନେଇ ନୀଳମାଧବ କରୁଛି, ସ୍ତ୍ରୀ ଜାଣିନେଇ ନୀଳମାଧବ କରୁଛି, ପୂଜା ଯେମିତି ପୂଜା କରିକି ଆସୁଛି, ବିଶ୍ୱାସ ପୂଜା କରିକି ଆସୁଛି, ତାଙ୍କର ଭଗବାନ ସହିତ କେମିତି ସମ୍ବନ୍ଧ ରହିଥିଲେ, ନୀଳମାଧବ ସହିତ କେମିତି ଥିଲେ, ଚିନ୍ତା କର ତୁମେ ଦେଖ, ଜଣେ ପୂଜାରୀର ଜଣେ ଭଗବାନଙ୍କର ସମ୍ବନ୍ଧ କେମିତି ଥିଲା। ତ ଭାଗବତ ଦେଖୁନ, ଭାଗବତର 90% ପ୍ରବଚନ କେବଳ ବକ୍ତା ଶ୍ରୋତା ଜଣେ ଜଣେ ଭଗବାନ ଉଦ୍ଧବ କହୁଛନ୍ତି, ଯଦୁରାଜନ ଅବଧୂତ କହୁଛନ୍ତି, ବିଦୁର ମୈତ୍ରୀ କହୁଛନ୍ତି, କେବଳ ଶୋକ ପରୀକ୍ଷିତ ଆଉ ସୋନଙ୍କ ଏଇ ସମ୍ବାଦରେ କେବଳ ବେଶୀ ମ୍ୟାକ୍ସିମମ୍ ଯେତେ ସମ୍ବାଦ ସବୁ ରହିଛନ୍ତି ସବୁ ଜଣେ 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 ଆମର ଜଗତରେ ବହୁ ବ୍ୟକ୍ତିଙ୍କର ଆମେ ଯୋଉ ସଂଯୋଗ ବହୁ ବ୍ୟକ୍ତିଙ୍କୁ ଆମେ ଯୋଉ ଆଶା କରୁଛୁ କେବଳ ଏଇଥିପାଇଁ କୃଷ୍ଣଙ୍କ ସୁଖ ବିଧାନ ପାଇଁ ବହୁତ ଆସନ୍ତୁ, ବହୁତ ସେବା କରନ୍ତୁ, ବହୁତ ତାଙ୍କର କଲ୍ୟାଣ ହଉ, ଭଗବାନଙ୍କର ପ୍ରୀତି ବିଧାନ ହଉ। ତାହେଲେ ତୁମେ ଦେଖ ଭକ୍ତିର ବିଚାରଧାରାଟା ତୁମେ ଦେଖ, ତେଣୁ କନିଷ୍ଠ ଟିକେ ସ୍ତରରେ ଆମର ଏଇଟା ରହିବ ସବୁବେଳେ ସବୁବେଳେ ଆଲୋଚନା, ଯାହାକୁ ଦେବ କୁହନ୍ତି ନା ସନ୍ଦେହ ସମାଲୋଚନା, ଫଲ୍ଟ ଫାଇଣ୍ଡିଂ ନେଚର, ସବୁବେଳେ ଡାଉଟ୍ ନେଚର, ମଣିଷରୁ ବିଶ୍ୱାସ ଆମର ଆସିବେ ଭାଇ। ଜଗତରେ ବଞ୍ଚିବାକୁ ହେଲେ ତୁମେ କାହାକୁ ବି ବିଶ୍ୱାସ କରିବାକୁ ପଡ଼ିବ। ଜଗତରେ ଯେତେ ଟାଟା କମ୍ପାନୀର ଯେଉଁ କରୋଡ଼ କରୋଡ଼ ଟଙ୍କା ତାର ସବୁ ଚାଲିଛି, ଯାହା କେତେ କେତେ କରୋଡ଼ ତ କହିଲାନି, କେତେ ହଜାର କୋଟି ଯେଉଁ ଟଙ୍କା ତା ତମର କି ଗେସରେ ଥିବ କି ନାହିଁ, ତାଙ୍କର ବ୍ୟାଙ୍କ କି ସିଏ ତ କାହାକୁ ବିଶ୍ୱାସ କରୁ, ତା ଗୋଟେ ମ୍ୟାନେଜର ଥିବ ନା। ଜଗତରେ ଯେତେ ବଡ଼ ଲୋକ ହଉ ଯେତେ ଛୋଟ ଲୋକ ଜଣଙ୍କୁ ବିଶ୍ୱାସ କରି ବଞ୍ଚିଛି। ଆମର କାହା ଉପରେ ବିଶ୍ୱାସ ଅଛି ଜଣେ ଭକ୍ତର? ମୁଁ ସେଇ ପ୍ରଶ୍ନ ପଚାରେ ବେଳେବେଳେ ପଚାରେ, ଆମର କାହା ଉପରେ ବିଶ୍ୱାସ ଅଛି? ବାପମା ସଂସାର ପାଇଁ ମାୟା ବୋଲି ଜାଣିଦେଲେ ବିଶ୍ୱାସ ଆସୁଛି, ପିତାମାତାମାନେ ମୋତେ କି ସାହାଯ୍ୟ କରିପାରିବେ, ଆମର ପରେ ତାଙ୍କୁ କେହି ସାହାଯ୍ୟ କରିପାରିବେ, ଆମର ଏଇ ବିଶ୍ୱାସ ଆସିଗଲା। ଆମ ସ୍ଥିତିରେ କେତେବେଳେ ଖତରନାକ ସ୍ଥିତି ବେଳେବେଳେ ବସିକି ଚିନ୍ତା କରେ ଯେ ଆମ ତା ଭୟଙ୍କର ସ୍ଥିତି କର୍ମୀଠାରେ ନା କର୍ମୀ ଲୋକ କାହା ଗୋଟେ ବିଶ୍ୱାସ କରୁଛି, କ'ଣ ବିଶ୍ୱାସ କରୁଛି? ମୋ ସ୍ତ୍ରୀ ନ ପଚାରିଲେ ପୁଅ ପଚାରିବ, ପୁଅ ପଚାରିଲେ ସେ ବୁଢ଼ା ଲୋକ ଗୋଟେ ଆଶା ରଖିଛି, ଶଳା ଶାଳୀ ଅଛନ୍ତି ନା କ'ଣ ଜମି ତାଙ୍କ ନାଁ ଲେଖିଥିବି, ସେ ଗୋଟେ କାହା ଉପରେ ବିଶ୍ୱାସ କରିଛି? ଆମେ କାହା ଉପରେ ବିଶ୍ୱାସ କରିଛୁ? ଆମେ କାହା ଉପରେ ବିଶ୍ୱାସ କରିଛୁ? ପିତାମାତା ସଂସାର ମାୟା ବୋଲି ଜାଣିଦେଲେ ତାଙ୍କ ଉପରେ ବିଶ୍ୱାସ ଆସୁନି ଯେ ଭଗବାନଙ୍କୁ ନା ନାମପ୍ରଭୁଙ୍କୁ ନା ଗୁରୁଙ୍କୁ କାହା ଉପରେ ବିଶ୍ୱାସ କରିଛି? ଆମେ ନିଜେ ନିଜେ ପଚାରିବା, ସେଥିପାଇଁ ଆମେ ଦୁଃଖୀ। ଆମର ଯଦି ଭକ୍ତ ଜଣେ ଭକ୍ତ ପଚାରେ ସେ କାହିଁକି ଦୁଃଖୀ ନା, ସେ କାହା ଉପରେ ବିଶ୍ୱାସ ସ୍ଥାପନ କରିପାରୁନି, ସେ ସ୍ପିରିଚୁଆଲ ଜିନିଷ ଉପରେ କାହା ଉପରେ ବିଶ୍ୱାସ ସ୍ଥାପନ କରିପାରୁନି ନା। ତୁଳସୀ ନା ଭାଗବତମ ଯେ ମୋତେ ପ୍ରଭୁ ଉଦ୍ଧାର କରିଦେବେ, ଜୀବନରେ ମୋତେ ଉଦ୍ଧାର କରିଦେବେ, ମୋତେ ପ୍ରଭୁ ହିଁ କୃପା କରିବେ, ଭଗବାନ ବହୁତ ଦୟାଳୁ, ସେ ଗୋଟେ ଜଣଙ୍କର ବିଶ୍ୱାସ ସ୍ଥାପନ ନ କରିପାରିଲେ ସେ କ'ଣ କରିବ ନା, କାହିଁକି ବିଶ୍ୱାସ ସ୍ଥାପନ କରିପାରୁନି? ତା ପୂର୍ବଟା ଲଗେଇବ ବିଶ୍ୱାସ ଯାଇ ଶୁଭପୂର୍ଣ୍ଣ କଥା ମହାରାଜ ବିଶ୍ୱାସ, ତା ବିଶ୍ୱାସ ତା ପୂର୍ବରୁ ସ୍ୱୀକୃତି ସାର। ସେଥିପାଇଁ ଭଗବାନ ସାଧୁଗୁରୁ ବୈଷ୍ଣବ ସାଧୁଗୁରୁ ବୈଷ୍ଣବ ପଠାଉଛନ୍ତି, ଯାଅ ଜୀବଟାକୁ ସ୍ୱୀକୃତି ପ୍ରଦାନ କର, ଆଉ କିଛି ନୁହେଁ, ସବୁବେଳେ ଅଙ୍ଗ ତୁମର ସ୍ୱୀକୃତି ଦିଅ। ଏ ସବୁ ସ୍ୱୀକୃତି ପ୍ରଭୁପାଦଙ୍କର ଯେଉଁ ସେଣ୍ଟର ଯାହା ସବୁ ପ୍ରଭୁପାଦ କରିଯାଇଛି, ଜୀବଟାକୁ ସ୍ୱୀକୃତି ବଣ୍ଟା ଯାଉଛି, କାରଣ ଇବା ଗୋଟେ ଏମିତିକାର ଯାହା କହନ୍ତି ଅକୁଆ କଥା ଯେମିତି କୁହନ୍ତି, ପଢ଼ା ପାଠ ଅକୁଆ କଥା ଯେମିତି ସେ ମାୟାବାଦୀ ଗୁଡ଼ା କୁହନ୍ତି, ଆମର ସେଭଳିଆ ଆମେ ଯଦି ଜାଣି ଜିନିଷଟାକି ଜାଣିନି, ଭଗବାନ ବିଗ୍ରହ ସ୍ୱରୂପ ରହିଛନ୍ତି, ସେଇ ଭଗବାନ ଅଛନ୍ତି, ଆମେ ଆମେ ଫେରିକି ଜାଣିପାରୁ, ସେ କଥା କୁହନ୍ତି, ସେ ଖାଉଛନ୍ତି, ଆମେ ଜାଣିପାରିବେ ସବୁ ଜିନିଷ, ତୁଳସୀ ଦର୍ଶନ କରୁଛେ ପୂଜା କରୁଛନ୍ତି, ସୂର୍ଯ୍ୟ ଭଗବାନ ଭାଗବତ ଭଗବାନ ଜାଣିପାରୁନି ନା, ତ ସେ ବିଶ୍ୱାସଟା ଆସିଲା କନିଷ୍ଠ ଅଧିକାରୀ ସ୍ତରରେ ବହୁତ କମ୍ ରହିବ, ବହୁତ କମ୍ ରହିବ। ଆଉ ଏଇସବୁ ଆଲୋଚନା ସମାଲୋଚନା ସନ୍ଦେହ ଏଥିରେ କ'ଣ ହୁଏ, ଅପରାଧ ପ୍ରବଣତା ବଢ଼ିଯାଏ, ଅପରାଧ ପ୍ରବଣତା ବଢ଼ିଗଲେ ସ୍ୱୀକୃତିରେ କ୍ଷୟ ହେବ, ଏଇଟା ସାଇନ୍ସ ନା। ଆମର ଯଦି ଆମେ ଆମେ ନୂତନ ଭକ୍ତ ଥିଲାବେଳେ ଯେତିକି ସରଳ ସରଳତା ବିଶ୍ୱାସତା ଯେତିକି ଆନନ୍ଦ ଲାଗେ, ମନ୍ଦିରରେ କୀର୍ତ୍ତନ କଲାବେଳେ କର୍ମୀ ଯଦି ଆନନ୍ଦ ଲାଗେ, ଭକ୍ତ ଯଦି ଆନନ୍ଦ ଲାଗୁ ନଥିବ, ଯଦି ତାର ଅପରାଧ ରହିଥିବ ସମସ୍ତଙ୍କୁ ନୁହେଁ, ଯାହାର ଅପରାଧ ରହିଥିବ ତାକୁ କେବେ ଆନନ୍ଦ ଲାଗିବ, ନାମ କୀର୍ତ୍ତନ ତାକୁ ଆନନ୍ଦ, ନାମ କୀର୍ତ୍ତନ ତାର ଗୋଟେ ଭାବ ଆସିବନି, ତାର ଅନ୍ତର ଗୋଟେ ଦ୍ରବୀଭୂତ ହବନି, ତାର ଉତ୍ଫୁଲ୍ଲିତ ହବନି। ଓଡ଼ିଆ ଶବ୍ଦ ଜଣେ ଆହା, ଆଉ ଶବ୍ଦ କି ଆହା ଶବ୍ଦ କରି ଶୁଣିବାକୁ ମୋତେ ମିଳୁନି, ଆମେ ସବୁ ଛୁଆଟିବେଳେ ଦେଖିଛୁ ଭଲ ଜିନିଷ, ଆହା କେତେ ସୁନ୍ଦର ଦେଖାହଉଛି, ଆହା କେହି କହୁନା, କାହିଁକି ସେମିତି ଆଶ୍ଚର୍ଯ୍ୟ ଜିନିଷ ଜଗତରେ ଆଉ କିଛି ନଥିଲା ଭଳିଆ ଲାଗୁଛି, ମୋବାଇଲ ଦେଖିକି ଲୋକଙ୍କର ମୁଣ୍ଡ ବି ଖରାପ ହେଇଛି, ଆହା ବୋଲି କିଛି କହୁନା, କେତେ ସୁନ୍ଦର ହେଇଛି ଆହା, ସବୁବେଳେ ଆହା ଶବ୍ଦ କୁହନି, ପୁଣି ଚକିତ ଭଗବାନଙ୍କୁ ଦେଖିକି କେତେ ଗରିବ ଲୋକମାନେ ଦେଖିଛୁ, ଭୁବନେଶ୍ୱରରେ ପରିକ୍ରମା କରନ୍ତି, କେଡ଼ ବଡ଼ ଲୋକ ସବୁ ଠିଆ ହୁଅନ୍ତି, ଦର୍ଶନ କରନ୍ତି, ସେ କିଛି ସାଧୁ ପଦକୁ ଜାଣନ୍ତି, ସନ୍ନ୍ୟାସୀ କ'ଣ ଇଏ କ'ଣ ସେଇଠୁ କହିଲେ ଶୁଣୁନଥିବେ, ସେ ଆଙ୍କେ ଜଗନ୍ନାଥ ଗାଁ ଠିଆ ହେଇଥିବେ, ତାଙ୍କୁ ସେ ତାଙ୍କୁ ସେ ଜିନିଷ ଭଲ ଲାଗୁଛି, ଭଗବାନ ଭଲ ଲାଗୁଛି, କାହିଁ କମ୍ ସେ କମ୍ ତାଙ୍କର କ'ଣ ନାହିଁ ଅପରାଧ ହେଉନି। ଆମର ଯଦି ଅପରାଧ ପ୍ରବଣଟା ବଢ଼ିଯିବେ କନିଷ୍ଠ ଅଧିକାରୀ ସ୍ତରରେ, ଆମେ ଯଦି ଅପରାଧ ପ୍ରବଣଟା ବେଶୀ ବଢ଼େଇଦେବା, ସବୁବେଳେ ଆଲୋଚନା ସମାଲୋଚନା ଏଇ ଜିନିଷ ସେ ଜିନିଷ, ସେବା କଲେ କ'ଣ ହବ, ସେବା କଲେ ସ୍ୱୀକୃତିରେ ଆମେ ଅର୍ଜନ କରିପାରୁ, ଏଇଟା ପୁଣ୍ୟ ଟ୍ରାନ୍ସଫର ହେଇଛି, କାରଣ ଅପରାଧଟା ଲାଗିଯାଉଛି, କାରଣ ଅପରାଧରେ ସେ କ୍ଷୟ ହେଇଯାଏ, ଅପରାଧ ହେଲା ମାନେ ସ୍ୱୀକୃତିରେ କ୍ଷୟ ହବ, ଆଉ ସ୍ୱୀକୃତିରେ କ୍ଷୟ ହେଇଗଲା ତ ବିଶ୍ୱାସ ଆଗ କମି କମି ଯାଇଥିବ। ସେଥିପାଇଁ ନୂତନ ଭକ୍ତ ଗୋଟେ ଯେଉଁ ଆମର ଶ୍ରଦ୍ଧା ବିଶ୍ୱାସ ଆଉ ଯେଉଁ ଉତ୍ସାହ ଯୋଡ଼େ ଥାଏ ସେଟା ଧୀରେ ଧୀରେ କମିଯାଏ। ବେଳେବେଳେ ପ୍ରଶ୍ନ କରାଯାଏ ନୂତନ ଭକ୍ତ ମୋତେ ଆନନ୍ଦ ଲାଗୁଥିଲା, ସବୁ ଜିନିଷ ହେଲା ଆନନ୍ଦ ଲାଗେ, ଏ ଅପରାଧ ପ୍ରବଣତାରେ ବଢ଼ିଗଲେ ଅସୁବିଧା ହେଇ। ତେଣୁ କନିଷ୍ଠ ଅଧିକାରୀ ସ୍ତରରେ କନିଷ୍ଠରୁ ମଧ୍ୟ ମୁଁ ଯାହା କହିଲି ଏଇ ଷ୍ଟେପ୍ ଗୁଡ଼ାକ ଆମେ ଫଲୋ କରିବାକୁ ପଡ଼ିବ, କାରଣ ବ୍ୟବସାୟିକ ସ୍ତରକୁ ଆସିବାକୁ ପଡ଼ିବ। ବ୍ୟବସାୟିକ ସ୍ତର କ'ଣ ମୋତେ ଗୁରୁଦେବ ଏଇଟା କହିଛନ୍ତି ମୁଁ କରିବି, କିନ୍ତୁ ଗୁରୁଦେବ କହିଦେଲା ଏଇଟା କରିବା ପାଇଁ ସହଜ ବି ଜିନିଷ ଅଛି, କାରଣ ଆମେ ଜଣେ ରହୁନି ନା, ଗୁରୁଙ୍କ ସେବା ଜଣଙ୍କ ଦ୍ୱାରା ହଉନି। ଆଗରୁ କ'ଣ ଗୁରୁ ଚେଲ କହିଦେଉଥିଲେ ଗାଈଟା ଚଳା ସେ ଗାଈ ଚଳୁଥିଲା, ହେଲେ ଆମର ଗାଈଚାର କାମ ନୁହେଁ, ଆମର ବିଗ୍ରହ ମନ୍ଦିର ପ୍ରଚାର ଅନୁଷ୍ଠାନ ବହୁ ବ୍ୟକ୍ତିଙ୍କୁ ନେଇକି ଆମର କାର୍ଯ୍ୟ କରିବାକୁ ପଡ଼ିବ। ଗୋପୀମାନେ ଜଣେଇଲେ କୃଷ୍ଣ ଏଭଳି ତାଙ୍କ ପାଖରେ ଜଣେଇକି ଜଣେ ସେବା କରିପାରିବେ, ସେ ଭଗବାନ ନା ତାଙ୍କ ପାଖରେ ଅନନ୍ତ ଲୋକ ଦରକାର, ତାହେଲେ ଏଠି ପୁଣି କେମିତି ଗୁରୁଙ୍କ ସେବା କରିବେ? ସେ ମୋ ଚ୍ୟାଲେଞ୍ଜେସ୍ ଆସିବ, ତୁମର ମନୋଭାବ କେବେ ଗୁରୁ ସେବା କରିବେ, ପୁଣି ତୁମେ ଚାହିଁବ କରିବା ପାଇଁ ବହୁତ ପ୍ରତିବନ୍ଧକ ଆସିବ, ତୁମେ ପୁଣି କ'ଣ କରିବ? ପୁଣି ଗୁରୁ ବୈଷ୍ଣବ ପ୍ରାର୍ଥନା କରିବାକୁ ପଡ଼ିବ, ମୋ ପାଇଁ ବ୍ୟବସ୍ଥା କର, ମୁଁ ଚାହୁଁଛି ଆପଣଙ୍କୁ ସେବା କରିବା ପାଇଁ, ପାରୁନି, ପ୍ରତିକୂଳ ଅବସ୍ଥା ଆସୁଛି, ସେ ମୁଁ ବ୍ୟବସ୍ଥା କରିବ। ତେଣୁ ସ୍ୱୀକୃତିଟା କ୍ଷୟ ହେଇଗଲେ ଅସୁବିଧାଟା ଆସୁଛି, ସ୍ୱୀକୃତିଟା ଅର୍ଜନ କରିବାକୁ ପଡ଼ିବ। ଯେମିତି ଜଣେ ମହାପ୍ରସାଦ ପାଉଛି, ଆମେ ଡେଲି ମହାପ୍ରସାଦ ପାଉଛେ ନା, ଭଗବାନ ଲାଗିଥିବା ଭୋଗ ପାଉଛି, ବିଚାର ସବୁବେଳେ ମୁଁ ଭୋଗ ଲଗେଇଦେବା, ଆରେ କର୍ମୀ କର୍ମୀ ଭୋଗ ଲଗେଇଛୁ, ମନ୍ଦିର ମାନେ ଭୋଗ ଲଗେଇଛୁ, ଆମେ ଭଗବାନଙ୍କୁ ଭୋଗ ଅର୍ପଣ କରୁଛେ, ଆମେ ସେ ପ୍ରସାଦଟା ପାଉଛେ, ତେଣୁ ମୁଁ ସ୍ୱୀକୃତି ଓଡ଼ିଆ ଦରକାର। ସେ କେତେବେଳେ କଥା ଲେଖିଲେ ଉତ୍ତୀର୍ଣ୍ଣ ପ୍ରସାଦ ସେବା କରିଥାଏ ସକଳ ପ୍ରପଞ୍ଚ ଜୟ, ତାଙ୍କ କେତେବେଳେ ଦୃଷ୍ଟି ସବୁ ପ୍ରପଞ୍ଚକୁ ଜୟ କରିଦେବ, କେତେବେଳ ମାନେ ମହାପ୍ରସାଦ କାନ୍ଦୁଥିଲେ ପ୍ରସାଦ ମନ୍ତ୍ରୀ, ଆମର କ'ଣ ପ୍ରସାଦ ଏଟା ଭଲ ହେଲା, ଏଟା ଖରାପ ହେଲା, ଏଟା ଋଣ ହେଲା, ଏଟା ଆମେ ଜାଣିପାରୁନୁ ଯେ ଭଗବାନ ଏଟା ଭୋଜନ କରିଛନ୍ତି, ଆମର କିଛି କନସିଷ୍ଟେନ୍ସ ରହୁନି, କାରଣ ଆମେ କନିଷ୍ଠ ସ୍ତର ଅଛେ, ଦ୍ରବ୍ୟ ସ୍ୱାଦ ଏଗୁଡ଼ା ଆମେ ଆସୁ, ଆମେ କ'ଣ କରିବା, ଜଡ଼ ଯିବା ଯିବା ଜଡ଼ ଅଛି, ଦୃଷ୍ଟି ଆସୁନି। ତେଣୁ କନିଷ୍ଠରୁ ଆମେ ମଧ୍ୟମକୁ କହିଲେ ଆମେ ଷ୍ଟେପ୍ସ ଗୁଡ଼ା ଫଲୋ କରିବାକୁ ପଡ଼ିବ, ହୁଏ କନିଷ୍ଠ ଅଧିକାର ସ୍ତର ଏ ପ୍ରଜଳ ପର୍ବ ଆଲୋଚନା ସମାଲୋଚନା ସବୁବେଳେ ଗୋଟେ ସ୍ଥିରତା ମନ ଭିତରେ ଗୋଟେ ସ୍ଥିରତା ଆସେ, ସବୁବେଳେ ନିଜର ସୁଖ ଦୁଃଖକୁ ବିଚାର ନେଇ ବଞ୍ଚିବାକୁ ଇଚ୍ଛା ହେବ, କନିଷ୍ଠ ସ୍ତର ମୋର ଏଇଟା ଅସୁବିଧା ହେଲା, ସବୁବେଳେ ମୋର ଅସୁବିଧା, ଯିଏ ସବୁବେଳେ ନିଜର ଅସୁବିଧାରେ ଚିନ୍ତା କରୁଛି ସବୁବେଳେ ସବୁବେଳେ ଭକ୍ତିରେ ମନେ ରଖିବ ସେ କନିଷ୍ଠ ସ୍ତର ରହିଛି, ମୋର ଏଇଟା ଅସୁବିଧା ହେଲେ ମୋର ଏଇଟା ଆରେ ତୁମେ ତୁମର ଏତେ ଅସୁବିଧା ଚିନ୍ତା କରୁଛ, ତୁମେ ତୁମେ ଭୁଲି ଯାଉଛ କି ତୁମର ଅସୁବିଧାରେ କାହିଁକି ଅଛି, ତୁମର କ'ଣ ଭଲ ଅଛି ନା, ତୁମେ ଏଇଟା ଛାଡ଼ିଦେବ ନା, ମଠରେ ତୁମର ଅସୁବିଧା, ତୁମେ ଘରୁ ଘରୁ ସେ ଅସୁବିଧା ହବ, ଘରେ ତୁମର ଅସୁବିଧା ହଉଥିଲା, ତୁମେ କୋଉଠୁ କହିବ ଅସୁବିଧା ତୁମର ହବ, ତୁମେ ଯେଉଁ ବମ୍ବେ ଯାଉ ଦିଲ୍ଲୀ ରୁହ ଗୁରୁଦେବ ବନ୍ଧୁ ଜୁଆଟିଆ ତୋ କପାଟା ନେଇକି ଯାଉଛ, ତୁମେ ଭୁବନେଶ୍ୱର ବମ୍ବେ ଯିବୁ, ତୁ ବମ୍ବେ ତୋ କପାଟା ମୁଁ ବାହାରି ପଡ଼ିବି, ତୋ ଭାଗ୍ୟ ଯଦି ସୁଖ ଦୁଃଖ ତୁମେ ଏଟା ଦିଇ ମିଳିବ, କପାଟ ତ ତୁମେ ବାହାରକୁ ଯାଇପାରିବେ, ଏଟା ତ ଅଛି କନିଷ୍ଠ ଅଧିକାର ଲକ୍ଷଣ, ଏଟା ଏଟା ସବୁଠୁ ବଡ଼ ଲକ୍ଷଣ, ସବୁବେଳେ ନିଜ ପାଇଁ ସେ କରିବେ, ନିଜ ପାଇଁ ତୁମର ଏମିତି ଅସୁବିଧା ହେଲା, ମୋର ଏମିତି ହେଲା, ମୋର ଆରେ ଭାଇ ଏଇଟା ଏଟା ତ କର୍ମ ଜିନିଷ ନା, ତୁମର ଅସୁବିଧା କାହିଁକି ହେଉଛି, ଆଉ ସମାନ ବ୍ୟକ୍ତି ରହୁଛନ୍ତି ତୁମର ଅସୁବିଧା ତାର କାହିଁ ଅସୁବିଧା ହେବନି, ତୁ ବୁଝିବା ଦରକାର ମୋ କର୍ମ ଫଳ ଖରାପ ହେଉଛି, ମୁଁ ଭଗବାନଙ୍କୁ ସେବା କରିବା ଦରକାର, ଭଗବାନ ପ୍ରାର୍ଥନା କରିବା ଦରକାର, ମୋର ଅସୁବିଧା ମୋର ଅସୁବିଧା ହେଲେ କଣ୍ଟା ହବ, ସେଠି ଯାଉନି କର୍ମ ଫଳ ନା, ଆମେ ଯେତେ ନିଜର ସୁଖ ଦୁଃଖ ଉପରେ ବିଚାର ବିଚାର ଯୋଡ଼ିବା ସବୁବେଳେ ମନେ କରିବା ଦରକାର, ଆମର ସୁଖ ଦୁଃଖକୁ ନେଇକି ଯଦି ଆମେ ଆନାଲାଇଜ୍ କରିବା ସେତେ ଭଗବାନ ପ୍ରତି ବିଶ୍ୱାସ ଆମର କମିଯିବ ବଢ଼ିବନି, ତାର କାରଣ କିଛି ଖୋଜି ପାରିବନି, ମୋ ଠାକୁରଟା କି କାହିଁକି ହେଲା, ସବୁବେଳେ ଜପ କହୁଛି ମୋର କାହିଁକି ହେଲା, ଯେଉଁମାନେ ଯେତେ ସୁଖ ଦୁଃଖ ଆଲୋଚନା କରନ୍ତି ଜୀବନରେ ସେମାନେ ପୋଛେଇ ଯାଆନ୍ତି। ବାହାର ଦୁନିଆରେ ତୁମେ ଦେଖ ଯେଉଁମାନେ ଯେ ଆଗେଇ ଯେ ଦୁଃଖଟା ଚାହାନ୍ତି ହେଇଗଲା ଗୋଟେ ଚାଲ ଆଗକୁ ଚାଲ, ଏଇ ତୁମେ ଭାବୁଛ ଦୋକାନ ଗୁଡ଼ା ସବୁ ଛକ ଗୁଡ଼ାକ ଯେଉଁ ଦୋକାନ ଅଛି ସେଇଟା ତୁମେ ପଚାରୁ ନା, ଏ ବାବୁଦେବ ପଚାରେ ସେ କ'ଣ କରୁଥିଲେ, ଆଜିକାଲି ପଇସା ଆଗରୁ ଆଉ କ'ଣ ଦୋକାନ କରୁଛନ୍ତି, ଆଗ ସେ ଆଗରୁ କ'ଣ କରୁଥିଲେ ପଚାର, ଯେତିକି ଦୋକାନ ସବୁ ଦେଖୁଛ ବଡ଼ ବଡ଼ ଦୋକାନ ଆଜି କରୁଛନ୍ତି, ସେ ମୋର ମନ ଲାଗୁଛି ସବୁ ଆମ୍ପ୍ରୋ ବିସ୍କୁଟ ଗୋଟେ ବିକ୍ରି ହଉଥିଲା, ଆମ୍ପ୍ରୋ ଆମ୍ପ୍ରୋ ବିସ୍କୁଟ ଚକୋଲେଟ୍ ଏସବୁ ମାନେ ଡବା ବି ନଥିବ, ଗରିବ ଗରିବ ଲୋକ ସେମାନେ ପକେଇଦେବେ କ'ଣ, କେଉଁଠି ଯେଉଁ ସ୍କୁଲ ସ୍କୁଲ ଛୁଟି ଆଉ ଛୁଆ ଛୁଆ ଖାଆନ୍ତି ଯେ ଗୁଡ଼ ଗୁଡ଼ରେ ବସି ଗୋଟେ ମିଠା କରିକି ଗୁଡ଼ଟାକୁ ଆଉ ଇଏ କରିବେ କରି ତ କାଟିକି ଟାଣି ଟାଣି ହେଇଯିବ ଚକୋଲେଟ୍ ଭଳିଆ, ମାନେ ଛୁଆ ଗୋଟେ ବେଳେ ଯେଉଁ ଛୁଆଙ୍କର ଛୁଟି ହୁଏ ସେଠି ନେଇ ଗରିବ ଲୋକ ସେଇଠି ସେ ବିକିବ ବୁଢ଼ୀ ମାତ୍ର ବସିବ ସେ ବିସ୍କୁଟ ଗୋଟେ ରଖିଥିବ ସେଇଟା ସେ ଗୁଡ଼ ମିଠା ରଖିଥିବ ଗୁଡ଼ ଚକୋଲେଟ୍ ରଖିଥିବ ପାଞ୍ଚ ଦଶଟା ଜିନିଷ ରଖିଥିବ ଏଗୁଡ଼ା ଧୀରେ ଧୀରେ ବିକି ବିକି ପଇସା ରଖି ହଁ ଦୋକାନ କରିବ ସମସ୍ତ ଜୀବନର ସମସ୍ତ ଦୁଃଖଟାକୁ ମାଇନସ୍ କରିଦେଉଛନ୍ତି ଆଗକୁ ଯାଏ ଯେଉଁମାନେ ଦୁଃଖ ଧରିକି ବସିଛନ୍ତି ସେମାନେ ଗଲେ ସେମାନେ ପରମାର୍ଥରୁ ଗଲେ ବହୁତ ଧୀରେ ଗଲେ ସୁଖ ଦୁଃଖଟା ଆସିବ ସେଇଟା ତ କିଛି ତାକୁ କିଛି ଆନାଲାଇଜ୍ କରିବା କିଛି ଆବଶ୍ୟକ ନାହିଁ ଆଉ ବିଶେଷ କରି କର୍ମୀ ଜୀବନ ଏଇଟା ଅଲଗା ଆମର ଭକ୍ତ ନା ଆମେ କାହିଁକି ଆଲୋଚନା କରିବା ଅର୍ଜୁନ ଦୁଃଖ କଥା ଚିନ୍ତା କରିଥାନ୍ତି ପାଣ୍ଡବମାନଙ୍କର ତାଙ୍କ ଜୀବନ କଥା ଦୁଃଖ ଆନାଲାଇଜ୍ କରିଥାନ୍ତି ସେ କେବେ ଯୁଦ୍ଧ କରିବାକୁ ଇଚ୍ଛା ସେ କହିଲେ କମର ଦରକାର ନାହିଁ ଯେତେ ଦିନ ଗଲା ହେଲା ପୁଣି ଝଗଡ଼ା କରି ପୁଣି କାଦରେ କାହିଁ ବସିକି ପଳେଇ ଯିବାର ଅଛି ସୁଖ ଦୁଃଖର ବିଚାର କିଛି ଆସିବା ଉଚିତ ନାହିଁ କନିଷ୍ଠ ସ୍ତରଟା ବେଶୀ ଆସେ ସବୁବେଳେ ନିଜର ସୁଖ ଦୁଃଖ ଏଇଟାକୁ ନେଇ ଚିନ୍ତା କରିବାକୁ ପଡ଼ିଲା ଭଗବାନଙ୍କର ଗୁରୁ ବୈଷ୍ଣବଙ୍କର ସୁଖ କୃଷ୍ଣଙ୍କର ସୁଖଟା ଭୁଲିଯାନ୍ତି ସେଇଟା ହେଲେ ଏଇଟା ହେଇଯିବ ସେଇଟା ବୁଝିପାରିବୁ ଗୁରୁ କୃଷ୍ଣଙ୍କ ସୁଖ ମାନେ ଚେଷ୍ଟା କଲେ ଆମ ସୁଖ ଦୁଃଖଟା ସେଟା ହେଇଯିବ ଏଇଟା ଜାଣିପାରିବୁ ହରି କୀର୍ତ୍ତନ ହେଉଛି ପ୍ରଥମ ମୁଖ୍ୟ କଥା ଜୀବନକୁ ଏଇଟା ଶିଖା ହଉଛି ଆଉ କିଛି ନୁହଁ ତୁମେ ହଜାର ଲୀଳା ଜାଣିଥାଅ ହଜାର କଥା ଶିଖିଥାଅ ତାର ଭ୍ୟାଲ୍ୟୁ ହେଉଛି ଗୋଟେ ଏଇଠି କେବଳ କୃଷ୍ଣଙ୍କ ସୁଖ ତୁମେ ଦେଇପାର ତୁମେ ଜୀବନ ସୁଖ ପାଇବ ଏତେ ଆମ ହରି କଥା ଶୁଣୁଛି କେବଳ ତାର ଲକ୍ଷ୍ୟ ହଉଛି ତେଣୁ ଜଣେ ଭକ୍ତ ସବୁବେଳେ ବିଚାର କରିଥାଏ ମୁଁ ଆଜି କଣ କୃଷ୍ଣ ପାଇଁ କରିଛି କଣ ଗୁରୁ ବୈଷ୍ଣବ ସୁଖ ପାଇଁ କରିଛି ସେଟା ନିଜେ ଚିନ୍ତା କରିବ ଭଲ ରହିବା ଜୀବନଟା ନୁହେଁ ଭଲ କ'ଣ ଭଲଟା ହେଉଛି ଏଇଟା କୃଷ୍ଣ ସୁଖ ଦେଲେ ହିଁ ଜୀବନର ଆନନ୍ଦ ଅଛି ମାନେ ଭଲ କେଉଁଠି ଅଛି ଭଲ ରହିପାରିବ କେବେ କର୍ମ ଫଳ ହେଉଛି ଭଲ କ'ଣ ରହିବ କନିଷ୍ଠ ଅଧିକାର ସ୍ତରରେ ଏଇସବୁ ଲକ୍ଷଣ ଆସେ ବ୍ୟବସାୟ ବୁଦ୍ଧିଟା ଆଉ ହେଇପାରିବନି ଆଉ ପ୍ରତିକୂଳ ଅବସ୍ଥାଟା ସବୁବେଳେ ପ୍ରତିକୂଳ ଅବସ୍ଥାକୁ ଏଡ଼େଇବା ପାଇଁ ଚେଷ୍ଟା ଚାଲିବ ସବୁବେଳେ ସଂଗ୍ରାମ ତାପରେ ତାର ନେଗେଟିଭ ଜିନିଷ ଆସିଗଲା ମାନେ ଥଟ୍ ସବୁବେଳେ ତାର କରିକି ଘୁରି ବୁଲିବ ଆଉ ସେବା କରିବା ପାଇଁ ଇଚ୍ଛା ହେବନି ନାମ କରିବା ପାଇଁ ଇଚ୍ଛା ହେବନି ତାର କେଉଁ ଜିନିଷ ତାର ପ୍ରତିକୂଳ ଜିନିଷଟା ଆସିଗଲା ସେ ଆଉ କହିବନି କିଛି ତା ଉତ୍ସାହ ଭାଙ୍ଗାଲ ସେଇଟା ଯଦି ଫେସ୍ କରିପାରିବେ ଯାହାର ଯେତେ ଦୃଢ଼ତା ଯାହାକୁ ଯେତେ ଭଗବାନ କୃପା କରିବେ ଯାହାର ଯେତେ ସ୍ୱୀକୃତିଟା ବଢ଼ିବ ସେ ସେତେ ବିପଦକୁ ବା ଚ୍ୟାଲେଞ୍ଜକୁ ଫେସ୍ କରିପାରିବ ପ୍ରତିବନ୍ଧକୁ ଫେସ୍ କରିପାରିବ ପ୍ରତିବନ୍ଧକ ସମ୍ମୁଖୀନ ନହେଲେ ପରୀକ୍ଷା ତୁମେ ପାଠ ପଢ଼ୁଛ ପରୀକ୍ଷା ପ୍ରମାଣଟା କ'ଣ ତୁମେ ପାଠ ପଢ଼ୁଛ ବୋଲି ପ୍ରମାଣଟା କ'ଣ ତୁମେ ପାଠ ପଢ଼ୁଛ ବୋଲି ପ୍ରମାଣ କିଛି ନାହିଁ ତ ସାର୍ଟିଫିକେଟ୍ ଯାଇପାରିବ ତୁମେ ପରୀକ୍ଷା ନ ଦେଇଛି ପରୀକ୍ଷାଟା ତୁମର ସମ୍ପୂର୍ଣ୍ଣ ବର୍ଷର ବୁଦ୍ଧିଟାକୁ ତୁମେ ପଢ଼ିଛ ସେ ଜିନିଷ ସେତେବେଳେ ମନେ ପଡ଼ୁନି ତୁ ପଢ଼ିଦିଅ ପୁରା ସେତେବେଳେ ସେ ଜିନିଷ ମନେ ପଡ଼ୁନି ସେଠି ତୁମେ ଜାଣିବ କାରଣ ଆମେ ପଢ଼ୁଛୁ ହଁ ଏଇଟା ଜାଣିଛି ହଁ ଏଇଟା ଆଜ୍ଞା ହଁ ଏ ସୂତ୍ର ମନେ ରହିବ ପରୀକ୍ଷା ବେଳେ ଦରକାର ସେଥିପାଇଁ ଆମେ ଭଜନ କରୁଛେ ସାଧନ କରୁଛେ ଆମ ଜୀବନର ଯେତେବେଳେ ଚ୍ୟାଲେଞ୍ଜେସ୍ ଆସୁଛି ସେଠି ଆମର ପରୀକ୍ଷା ଆମେ କ'ଣ ଭଜନକୁ ଡାକିଛେ ଭଜନ କ'ଣ ଡାକିଛେ କ'ଣ କରିଛେ ଆମେ ସେଇଟା ସେଇଟା ହିଁ ପରୀକ୍ଷା ସେଇଟା ତ ବାହାରି ନାହିଁ ଆଉ ସେଟା ନ ଭାବି କିନ୍ତୁ ସେଇଟା ନ ଭାବି କ'ଣ କିଏ ଭଗବାନଙ୍କୁ ଯାଇଛି ନା କ'ଣ ପ୍ରତିବନ୍ଧକ ଯେଉଁମାନଙ୍କ ଜୀବନରେ ଆସିନି ସେମାନେ ଦୃଢ଼ ହେଇପାରିବେ ସରଣାଗତ ହେଇପାରିବେ ଯାହା ଜୀବନରେ ଯେତେ ପ୍ରତିବନ୍ଧକ ଆସେ ଭଗବାନ ଏମିତି ଯେ ସବୁ ଜୀବକୁ ସେମିତି ପ୍ରତିବନ୍ଧକ ଦେବେ ନୁହେଁ ଯାହାର ଯେତିକି ସ୍ଥିତି ଯିଏ ଯେତିକି ସହ୍ୟ କରିପାରିବ ଆଉ ସେ ସହ୍ୟ ସ୍ଥିତିରୁ ସହ୍ୟ କରିକି ଉପରକୁ ଉଠିପାରିବ ଭଗବାନ ସେତିକି ଦିଅନ୍ତି ଆଉ ଯିଏ ପରୀକ୍ଷାରେ ଫେଲିଗଲେ ତାକୁ କ'ଣ ମୂଳ ପାଠ ପଢ଼ିବାକୁ ତୁମେ ପରୀକ୍ଷାରେ ପାସ୍ କରିପାରିଲନି 29 ମାର୍କ ରଖିଲେ 30 ରଖିପାରିଲନି ଫେଲେ ହେଇଗଲ ନା ଆଉ ସବୁ କୋଶ୍ଚିନ୍ଟା ଦେବାକୁ ପଡ଼ିବ ନା ସବୁ ପେପର ମୂଳରୁ ପାଠ ପଢ଼ ପୁଣି ସବୁ ପେପର ଗୁଡ଼ା ଫେସ୍ କର ଗୋଟେ ମାର୍କ ଖସିଗଲ ଆଉ ଜୀବନ ଦୁଃଖ ଆସିବ ସୁଖ ଆସିବ ସବୁ ଆସିବ ପରୀକ୍ଷାଟା ମୁଁ ତାକୁ ଲାଷ୍ଟ ଦେବାକୁ ପଡ଼ିବ ଆମର ଏଇ ଯେଉଁ ପରୀକ୍ଷା ଗୁଡ଼ାକ ଆମ ଜୀବନ ସବୁ ଆସିବ ବିଭିନ୍ନ ବିଭିନ୍ନ ଜିନିଷ ଆସିବ ତୁମେ ଯାହା ପ୍ରାକ୍ଟିକାଲି ଜଣେ ଆଶ୍ରମବାସ କରୁଥିବା ବ୍ୟକ୍ତି ବା ଜଣେ ଭକ୍ତିରେ ଲାଗି ରହିଥିବା ବ୍ୟକ୍ତି ଯାହା ପ୍ରୋବ୍ଲେମ୍ ଫେସ୍ କରୁଛି ସେଟା ଭଗବାନଙ୍କର ପରୀକ୍ଷା ହେଉଥିବ ଜାଣେ ସେ ପ୍ରଭୁଙ୍କର ପରୀକ୍ଷା ଯଦି ସେଇଟା ସେଇ ସମସ୍ତ ପ୍ରାର୍ଥନା କରିକି ଟିକି ଗଲ ତାଙ୍କ ଦ୍ୱାରା ବୁଦ୍ଧି ଆଣିକି ଉତ୍ତୀର୍ଣ୍ଣ ହେଇଗଲ ତାହେଲେ ଆଗକୁ ଯାଇପାରିବ ପରୀକ୍ଷା ଆସୁ ବର୍ତ୍ତମାନ ସେ ସ୍କୁଲ ଗୁଡ଼ାକରେ ମୁଁ ଦେଖୁଥିଲି ଯେ କ'ଣ ଗଭର୍ଣ୍ଣମେଣ୍ଟ ସ୍କୁଲ ଗୁଡ଼ାକରେ ତାଙ୍କ 7 ଦିନ 8 ଦିନ ପରୀକ୍ଷା ହେଲେ ଆମର ଥିଲା ଷାଣ୍ମାସିକ ଆଉ ବାର୍ଷିକ ମୋର ଭଲ ଅଛି ଆଉ ସେ ଧଳା କାଗଜ ଖଣ୍ଡେ ଥାଏ ରୋଲ୍ ନମ୍ବର ସେ ଉପରେ ଲେଖା ହେଇଥିବ ଷାଣ୍ମାସିକ ପରୀକ୍ଷା ରୋଲ୍ ନମ୍ବର ଲେଖା ହେଇଥିବ ଆଉ ଧଳାରେ ସେ ଲେଖା ହେଇଥିବ ତା ଦେହରେ ଡଟ୍ ଡଟ୍ ସବୁ ଲେଖା ତ ନାମ ଆଉ ସାହିତ୍ୟ କି ଭୂଗୋଳ ଯାହା ଲେଖୁଛି ତା ତଳକୁ ସବୁ ଗୋଟେ କାରଣ ନବା ଗାଡ଼ ପଡ଼ିଥିବ ତା ତଳକୁ ଧଳା ପେପର ସବୁ ରହିଥିବ ତାପରେ ସାର ଯୋଉ ପେପର ମାଗୁ ସାର ଆମର ପେପର ଦରକାର କ୍ୱେଶ୍ଚନ ଇଏ କ'ଣ ସେ ଯୋଉ ଖାତା ପରେ ଏକ୍ସଟ୍ରା ପେପର ସବୁ ମଗାଇବ ସେତେବେଳେ ଛଅ ମାସ ଛଅ ମାସରେ ଥରେ ହଉଥିଲା ବର୍ଷକୁ ଥରେ ହଉଥିଲା ବର୍ତ୍ତମାନ ହେଲାଣି ପ୍ରତି ସାତ ଦିନ ହେଇଯିବ କନଭେଣ୍ଟ ଜବ ମାସିକିଆ ସାତ ଦିନିଆ ଆଠ ଦିନ ନାଇଁ ତମେ ଯେତେ ପରୀକ୍ଷା କରା ହବ ସେ ସେ ତାଙ୍କ ତେଲ ରେଟ୍ଟା ବଢିବ ଆଉ ସେଥିରେ ପିଲାଗୁଡ଼ା ସିରିୟସ୍ ହେବେ ସେଥିପାଇଁ ପରୀକ୍ଷା କରା ହଉଛି ଆଉ ସେ ଯୋଉ ମେଟ୍ରିକ ଚୋରଟା ତାଙ୍କୁ ପଚାରିଥିଲି କୁଆଡେ କ'ଣ ଯାଉଛ କୁଆଡେ ସମସ୍ୟାଟା ନା ତାଙ୍କ ପୁଣି କ'ଣ ବାପା ମାଆ ବସି ଛୁଆଟା ଯାଇକି ଆସୁଛନ୍ତି ଦୂରରୁ ସେ ପାଠ ପଢ଼ାଉଛନ୍ତି ତାଙ୍କୁ ପଚାରେ କୁଆଡେ ଯାଉଛ ଚାରିଟାବେଳେ ଚାରିଟାବେଳେ ଆଜ୍ଞା ଆମ ସ୍କୁଲ ନା କାହିଁକି ତାଙ୍କ ପ୍ୟାରେଣ୍ଟ ମିଟିଂ ଅଛି ତମେ ଏଇଟା ଶିଖୁଛି ମାନେ ଦେଖ ତାଙ୍କର ଛୁଆଟାକୁ ସକ୍ସେସ୍ କରିବା ପାଇଁ ତାଙ୍କ ପଚାରୁଛି ତା ବାବୁଙ୍କୁ କହିବି ତମ ଛୁଆ କାହିଁକି ପଢ଼ଉନ ସେ ଖାତା କାହିଁକି ଏମିତି କରୁଛି ସେ କାହିଁକି ଏମିତି କରୁଛି ସେ ଚଗଲା ହେଉଛି ଟିଚର ତାକୁ ବୁଝାଉଛି ଗୋଟେ ଛୁଆଟାକୁ ତାକୁ ମେଟେରିଆଲ ଏଜୁକେସନ କେତେ ଟ୍ରେଣ୍ଡ ଅପ୍ କରାହଉଛି ସେ ଆନ୍ସର ଲେଖିଲାଣି ଏମିତି କରନ୍ତି ସାଧାରଣ ଧର ତାକୁ ପରୀକ୍ଷା କରାହଉଛି କ'ଣ କ'ଣ ଗୋଟେ ସେ ସରସ୍ୱତୀ ଶିଶୁରେ କେଉଁ ଗୋଟେ ଛୁଆଟାକୁ ଦେଖିଥିଲି ତା ଘରୁ ଘରେ ସବୁ କ'ଣ କରିବା ପାଇଁ ମା ବାପା ଭୁଲି ସେଥିରେ କ'ଣ ଦଶ ଟଙ୍କା ରେଟ୍ କ'ଣ ଗୋଟେ ଖାଇଥିଲି ତା ମା ବାପା ସବୁ ମା ବାପା କହିବେ କେତେ ଧନ୍ଦା କରୁଛନ୍ତି ଛୁଆ ମା ଦେଖିଲା ଏତେ ଭଲ ପାଠ ତାଙ୍କର ଆଉ ପରୀକ୍ଷା ଚଲାଉଛନ୍ତି ତା ପରୀକ୍ଷାଟା ନହେଲେ ଛଡ଼ା ଆମର କ'ଣ ସେତେବେଳେ ଡିଆ ମାରିବା 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 ପରୀକ୍ଷା ଛଅ ମାସ ଷାଢ଼ ମାସ ଏ ଷାଢ଼ ମାସ କରିବା କିଛି ନୁହେଁ ମ ଆମେ ଏଠି ଷାଢ଼ ମାସ ପରୀକ୍ଷାଟା କିଛି ନୁହେଁ କୋଉଟା ବାର୍ଷିକ ହଁ ବାର୍ଷିକ ପରୀକ୍ଷାଟା ସେତେ ସେଥିରେ ଉତ୍ତୀର୍ଣ୍ଣ ହବ ଷାଢ଼ ମାସ ପରେ ଖରାପ ହେଲା କ'ଣ ନା ଆମେ ସବୁ ହଷ୍ଟେଲ ଦୂର ବାଡ଼େଇ ମାଷ୍ଟର ତୁ ଏଇଟା ଖରାପ କରୁ କାହିଁ ତ ଖରାପ ଖରାପ ହେଇଗଲା ତୁ ବାର୍ଷିକ ପରୀକ୍ଷା ଯେମିତି ଭଲ କରିବୁ ବର୍ତ୍ତମାନ ମାସିକ ସାତ ଦିନ ଆଠ ଦିନ ଦଶ ଦିନ ପରୀକ୍ଷା ହେଇଗଲି ଛୁଆଟା ସିରିୟସ୍ ହେବେ ଆମକୁ ସେଇଭଳିଆ ଆମେ ଭଜନ କରୁଥିବା କି ଜାଣିବା ଭଜନରେ କାମ ହେଉଛି ଏଇଟା ପ୍ରକୃତ ଯଦି ଭଗବାନ ଆମକୁ ନିଜର କରିଥିବେ ସବୁବେଳେ କିଛି ଗୋଟେ ପ୍ରୋବ୍ଲେମ ଟାଡ଼ି ଆଣୁଥିବେ ସବୁବେଳେ କିଛି ସମସ୍ୟା ପକାଉଥିବେ ଏଥିରେ ଭଜନ ଛାଡ଼ିବାନି ଯଦି ଭଗବାନ ଦେଉଥିବେ ଯଦି କର୍ମ ଫଳ ଖରାପ ଆମେ ଭଜନ କରୁନେ ସେଥିରେ ଭଜନ ଛାଡ଼ିଦେବ କିନ୍ତୁ ଭଜନ ତୁମେ କରୁଛ ସେବା ବି କରୁଛ ମନୋଭାବ ଭଲ ରହିଛି ତୁମ ସବୁ ଇଚ୍ଛା ଉଦ୍ଦେଶ୍ୟ ରହିଛି ମୁଁ ପ୍ରଭୁଙ୍କୁ ପାଇନି ତା ଦେହରେ ସବୁ ପ୍ରୋବ୍ଲେମ ଗୁଡ଼ା ଆସି ଲାଗି ଲାଗି ରହୁଛି ସେଟା ଭଗବାନଙ୍କର ପରୀକ୍ଷା ଆଉ ଭଗବାନ ପରୀକ୍ଷା ନ କଲେ ଆମେ ସ୍ୱର୍ଣ୍ଣାଙ୍ଗତିରେ ବଢ଼ିବେ ଆଉ ପ୍ରାର୍ଥନା ଦେବ ହବନି ପ୍ରାର୍ଥନା ମାନରେ କ'ଣ ପ୍ରାର୍ଥନା ଗୋଟେ ଅନ୍ତର ଅଭାବ ବୋଧ ହେଲେ ଜଣେ ପ୍ରାର୍ଥନା କରିବ ନା ଆମେ କହିଲୁ ପ୍ରସାଦ ପେଟେ ଖାଇସାରିକି ତାଙ୍କୁ କହିବ ମା ଅର୍ଣ୍ଣ ଘଣ୍ଟେ ଦିଅ ଭଲ ଦେଖିବ ତ ପେଟେ ଖାଇ ଦେଇକି ଯାଇ ମାଗିବ ମା ଅର୍ଣ୍ଣ ଘଣ୍ଟେ ଦିଅ ମାଗିପାରିବ ସେଟା କେବେ ବି ହେଲା ପ୍ରାର୍ଥନା ହବ ସେଟା ଆର୍ଟିଫିସିଆଲ ହବ ଏ ଗୋଟେ ବେଳେ ଯୋଉ ମୁଁ ସବୁ ଦେଖିଛି ଆସନ୍ତି ଆଉ ଛୋଟ ବେଳେ କ'ଣ ମନ ଅଛି ତାଙ୍କ ସବୁ ପଖାଳ ରଖାଇଥାଏ ଗରମ ପାତ ଯାହା ପଡ଼ିଥିବେ ତମେ ରଖାଇଦେଇ କେତେ ଭିକାରେ ଆସିବେ ସେଇଟା କି ମା ଘଣ୍ଟେ ଖାଇବାକୁ ଦେବ ସେଟା ଥାଳି ଧରିକି କେତେବେଳେ ଆସୁନଥିବେ ତାଙ୍କର ଗାମଛା କରିବ ବାସନ କରୁଥିଲେ ତାଙ୍କ ପାଇଁ ଅଲଗା ବାସନ ରଖାଇଦେଇ ଦିଏ ଆଉ ଖା ପଖାଳ ହେଉଛି ଟିକେ ସବୁଜି ଟିକେ ଦେଇଦେବେ ଖଟା ଟିକେ ଦେଇଦେବେ ଲୁଣ ଟିକେ ଦେବେ ସେମିତି ସେ ଖାଇସାରି କହିବ ଭଗବାନ ତୋର ମଙ୍ଗଳ କର ତୁମା ଆଉ ମୁଁ ମୋର ଖଣ୍ଡେ ଆହାର ଦେବି ଆଚ୍ଛା ସିଏ ଭୋକିଲାଟା ସେ ମାଗିବ ଠିକ ସେ ଭୋକିଲାଟାକୁ ମାଗିବ ନା ଆଉ ଯଦି ଖାଇଛି ପେଟେ ସେ କ'ଣ ମାଗିବ ଆମର ତ ପେଟ ପୁରୀ ହେଇଯାଉଛି ଆମେ ପ୍ରାର୍ଥନା କ'ଣ କରିବା ଲାଭ ପୂଜା ପ୍ରତିଷ୍ଠା ପେଟ ପୁର ସମ୍ମାନ ଆମ ପେଟ ପୁର ଆଉ ଧନରେ ଆମ ପେଟ ପୁର ଆମେ କ'ଣ ଠାକୁର ଡାକିବା ଯଦି ଅଭାବ ନାହିଁ ସେଟା ପ୍ରାର୍ଥନା ହେଇପାରିବ ପ୍ରାର୍ଥନା ମାନେ କ'ଣ କରୁଛନ୍ତି ପ୍ରାର୍ଥନା କରୁଛନ୍ତି ଆଉ ଦେଖିଲେ ତାର ପୁଅ ନାହିଁ ତାର ଛୁଆ ପିଲା ହଉନି ଦେଖିଲେ ସେ ଠାକୁରଙ୍କୁ ଡାକୁଛି ବୁଢ଼ୀମାନଙ୍କୁ ସବୁ ଦେଖିଛି ତା ଘରେ ଅସୁବିଧା ପଡ଼ୁଥିବ ତା ପୁଅ ଚାକିରି କିଣି ପାରିବ କି ତାର ଗୋଟେ ପୁଅ ବୁଢ଼ୀମା ମାନେ ସବୁ ଯୋଉ କାନି ଗୁଡାକ ରଖିଥାନ୍ତି ମୋ ମାଙ୍କୁ ମୁଁ ଦେଖିଛି ଆଉ ସବୁବେଳେ ତୁଳସୀ ପ୍ରଣାମ କରେ ଠାକୁରଙ୍କୁ ପ୍ରଣାମ କରେ ସବୁବେଳେ କାନିଟାକୁ ବେକରେ ପକେଇବ ଆଉ ଯେତେବେଳେ ସବୁ ଯାଆନ୍ତି ଆମ ଗାଁର ସବୁ ଦେଖିଲି ଛୋଟ ପିଲାଟା ନଜର ପଡ଼ିଲେ ସବୁ କ୍ଲିପ୍ସ ଗୁଡ଼ାକ ଲୋକ ଯାଉଛି ସେ ଯୋଉ ଦେବୀ ମନ୍ଦିର ନନା ନନାଙ୍କ ପାଖରେ କ୍ଷୀର ଧରିକି ଆସନ୍ତି ଗାଁରେ ଦେବୀ ଯୋଉ ଗ୍ରାମ ଦେବୀ ଗୋଟେ କ୍ଷୀର ଆଣିବେ ନନା ଟିକେ କ୍ଷୀର ଚଢ଼େଇଦେବ କ୍ଷୀର ଚଢ଼ଉଥିବେ ସେ ନନା ସେ ତା ପେକରେ ସେ ଗାଁ ସେ ଯୋଉ ମୁଣ୍ଡ ମାରିଦେବ ଦେଖିଲି ଦୟା ଲାଗେ ଗୋଟେ ପ୍ରଣାମ କରେ ଆମ ପୂର୍ବରୁ ପ୍ରଣାମ ମୋତେ ମନରେ ଆରେ ଆମେ ଆମେ ବି ଏତିକି ପ୍ରଣାମ କରିପାରୁ ଗୋଟେ ଲୋକ ଆର୍ତ୍ତରେ ଯଦି ପ୍ରଣାମ କରୁଥିବ ଆମକୁ ସେଠି ପ୍ରଣାମ ଆସୁଛି ଏତେ ଅଭିମାନ ଶରୀରଟା ଗୋଟେ ଶରୀରଟା ଅଭିମାନ ଓଜନ ହେଇଯାଇଛି ଆମର ଭକ୍ତିର କ'ଣ ଓଜନ ହେଲା ଅଭିମାନ ଏତେ ଆସିଯାଇଛି କେବେ ବି ଭଗବାନ ଗୋଟେ ପ୍ରଣାମ ବି କରିପାରୁନି ଭଲ ଭାବେ ମୁଁ ଦେଖିଛୁ ଲୋକମାନେ କେତେ ଦୈନରେ ପ୍ରଣାମ କରନ୍ତି, ମା ମାନେ ଯୋଉ ମେଳା ଫେଳା ହୁଏ ନନା କହୁଥିବ ପ୍ରଣାମ କରୁଥିବ, କେତେ ତାଙ୍କର ଭିତରେ କାରଣ ଅଭାବ ତାଙ୍କର ଅଛି ନା, ଅଭାବ ରହିଛି ଡାକୁଛନ୍ତି ପ୍ରଭୁ ତାଙ୍କର କେମିତି ଆର୍ତ୍ତିରେ। ଆମର ତ ଅଭିମାନ ଆସିଗଲେ ଆମର ଅଭାବ କିଛି ହଉନି, ଆଉ ଖାଇସାରିଲା ପରେ କ'ଣ ତୁମ ଖାଦ୍ୟ ମାଗିବ, ଲାଭ ପୂଜା ପ୍ରତିଷ୍ଠା ଧନ ଏଗୁଡ଼ା ଏତେ ମିଳିଯାଉଛି, ସମ୍ମାନ ପ୍ରଚୁର ପ୍ରସାଦ ସବୁ ଜିନିଷ ମିଳିଲା, ଆମେ କ'ଣ ଠାକୁର ଡାକିବା, ଅଭାବ ସେଥିପାଇଁ ଭଗବାନଙ୍କର ଦୟା କ'ଣ, ଆତେ ବ୍ୟବସ୍ଥା ତ ହେଇଯାଏ ନା, ଆମେ ତ କୁକୁର ଭଳିଆ ଖାଇବା ପିଇବା ନଦେଲେ ରହିପାରିବେନି, ବ୍ୟବସ୍ଥା ନ ରହିପାରିବେ ଛାଡ଼ିକି ପଳେଇବେ, ଭଗବାନଙ୍କର ବ୍ୟବସ୍ଥା କ'ଣ, ସବୁ ଜିନିଷ ପାଇଲା ପରେ ବି ଯଦି ପ୍ରଭୁ ଆମକୁ ନିଜର କରୁଥିବେ ସବୁବେଳେ କିଛି କିଛି ଦେଉଥିବେ ବିପଦ, ତାଦ୍ୱାରା ଆମର ଅହଙ୍କାର ଆଉ ବଢ଼ିବନି, ଅଭିମାନଟା ବଢ଼ିବନି, ଆଉ ଶରଣାଗତି ନା ଠିକ ଆସିବ, ସେଟା ନ ଆସିଲେ ଆମର ଆମେ ବିପଦ ଜଣ ଛାନିଆ ହେଇଯାଉଛି ନା, ଛାନିଆ ହେଲେ ହବନି, ଆଉ ତ ବାଟ କିଛି ନାହିଁ ନା, ଏଟା କିଛି ବାଟ ନାହିଁ, କର୍ମଫଳ ବେଳେ ତୁମେ ଚିନ୍ତା କଲେ ବି କିଛି କରିପାରିବେନି, ଆଉ ଭଗବାନଙ୍କୁ ଦେଇଛି ବୋଲି ଚିନ୍ତା କଲେ କିଛି କରିପାରିବେ, ଆଉ କିଛି ଦୁଇଟା କିନ୍ତୁ ଯୋଉଟା ବିଷୟରେ ବି କିଛି କରିବାର ନାହିଁ, ବାଧ୍ୟ ଯିବାର ଅଛି, ତେଣୁକି ଯୋଉ ଭିତରେ ଯୋଉ ପ୍ରାର୍ଥନାଟା ଆସିବ ସେଟା ଏଇ ଅଭାବ ପ୍ରତି, କନିଷ୍ଠ ଅଧିକାରୀ ସ୍ତରରେ କ'ଣ ହବ, ଆମର ଚ୍ୟାଲେଞ୍ଜେସ୍ ଯେତେବେଳେ ଆମେ ଯାହାକୁ କ'ଣ କରିଛନ୍ତି ପ୍ରତିବନ୍ଧକ ନା, ପ୍ରତିବନ୍ଧକ ଯେତେବେଳେ ସବୁ ଆସିବ ସେତେବେଳେ ଆମର ଆଉ ଉତ୍ସାହ ବି ଜଳେଇବିନି କରିବା ପାଇଁ, ଗୁରୁ ବୈଷ୍ଣବ କାହା ମୁଖ ଦେଖିବାକୁ ଇଚ୍ଛା ହବ, ସେତେବେଳେ କିଛି ଭଲ ଲାଗେ, ସବୁ ଗାଁ ଲୋକ ବିଷ ଭଳିଆ ଲାଗେ, ଆମ ସବୁ ବିଷ ଭଳିଆ ଲାଗେ ନାଇଁ, ସେତେବେଳେ ଯୋଉ ପ୍ରେସ୍କ୍ରାଇବ୍ ଡ୍ୟୁଟି ଯୋଉଟା ଆମର ଯାହା କୁହନ୍ତି କର୍ତ୍ତବ୍ୟ ଅନୁଷ୍ଠାନ, ମୋତେ ସବୁ ଜପ କରିବାକୁ ପଡ଼ିବ, ସେବା କରିବାକୁ ପଡ଼ିବ, ତାପରେ ଚାହୁଁଛୁ ଜଣକ ମା ଯୋଉ ଗୋଟେ ମା ଗାଁର ଯୋଉ ମା ଦେଖ ତାହେଲେ ଝଗଡ଼ା ହବ ସ୍ୱାମୀ ସାଙ୍ଗରେ ଝଗଡ଼ା, ସେ ରୋଷେଇ ବନ୍ଦ କରିଦେଉଛି, ଆମେ ଦେଖି କେତେ ତାର ଅସୁବିଧା କର୍ତ୍ତବ୍ୟ ତାର କରିବାଟା ହବ, ଛଅ ଖାଇବାକୁ ଦେବ ସବୁ କରି ତା ମନ ଭଲ ନଥିବ, ସ୍ୱାମୀ ଝଗଡ଼ା କରୁଛନ୍ତି ଏ କାମ ଜନତା ବୋଲି ଯାଇଥିଲି ଦିନ ବେଳେ ମୋତେ ଭଲ ଲାଗେ, ଲୋକ ଗୁଡ଼ା ଚଲାଚଲ କରନ୍ତି ଜଙ୍ଗଲ ଆଡ଼କୁ ଲୋକ ଗୁଡ଼ାକ ପଳେଇ ଆସୁଛନ୍ତି, ସାତଟା ଘଣ୍ଟା ବେଳେ ଗୋଟେ ବାଡ଼ି ଖଣ୍ଡେ ସାଢ଼େ ଛଅଟା ଘଣ୍ଟା ବେଳେ ବାଡ଼ି ଧରିଗଲି, କୁକୁଡ଼ା ଆସନ୍ତି ପଡ଼ି ଆସନ୍ତି ବାଡ଼ିଟା ଧରିଯିବି ସାଢ଼େ ଛଅଟା ସାତଟା ଆସିଗଲେ ଫେରୁଛି, ଗୋଟେ ଲୋକଟା ଦୌଡ଼ି ଦୌଡ଼ି ସାଇକେଲ ଧରିକି ଆସିବ, ସାଇକେଲ କିଏ ସାଇକେଲ ଧରିବ ନାହିଁ ଆସିଛି ମାଡ଼ ସାଇକେଲ ରଖିଦେଇ ଦୌଡ଼ି ଆସି ଗୋଟେ ବୁଢ଼ୀଟା ମାରିବ ଚୁପ ଫୋପାଡ଼ି ଦେଇକି ମନେ ମନେ କ'ଣ ଆଉ ଯୋଉ କାନ୍ଦିଲା ନିଶା ନିଶା ଫିଶା ଖାଇବ ଦେଲ ଗୋଟେ କାନ୍ଦିଲା, ପୁଣି କାହିଁକି କାନ୍ଦୁଛୁ କ'ଣ ଆଜ୍ଞା ଭଗବାନ ଜଗନ୍ନାଥ ମୋତେ ଅଛନ୍ତି ଆଜ୍ଞା ଜଗନ୍ନାଥ ଜଗନ୍ନାଥ ବିଷୟରେ ଜଗନ୍ନାଥ ଜଗନ୍ନାଥ ସାର ଗୋଟେ ତ କହୁଛି କ'ଣ କହୁଛ ଟିକେ ମୋ ସ୍ତ୍ରୀ ମୋତେ ଛାଡ଼ିକି ପଳେଇଲେ ଆଜ୍ଞା ସାଙ୍ଗରେ ରହିଛି ଗୋଟେ ପୁଅଟେ ଗୋଟେ ଝିଅଟେ ଆଉ ସେ ମୋତେ ଛାଡ଼ିଦେଇ ପଳେଇ ଯାଇଛି ମାନେ ସେ ତାର ଯେଉଁ ତା ଭଗବାନ ଆଜ୍ଞା ଭଗବାନ ଅଛନ୍ତି ଜଗନ୍ନାଥ ଅଛନ୍ତି ମୋତେ ଶୁଣୁଛନ୍ତି ଆଉ ଛୁଆଟା ଝିଅଟା ଏମିତି ପଡ଼ିଲାଣି ଏତେ ବଡ଼ ହେଲାଣି ପୁଅଟା ଏତେ ବଡ଼ ହେଲାଣି ଆଉ କିଏ ରୋଷେଇ କରୁଛି ନା ସେ ଝିଅ ଟିକେ ରୋଷେଇ କରୁଛି ଆଉ ପୁଅଟା ମୁଁ ତୁମେ କ'ଣ କରୁଛୁ ବୋଲେ ଏଇ କ'ଣ ବାବା ବୁଲିବା ସେ ଖାଲି କହୁଥାଏ ସେ ଜଗନ୍ନାଥଙ୍କ ଶବ୍ଦରେ ଆମକୁ ପଚାଶ ଥର କହିଲା ମୁଁ ସେଠି ଫେରିଲା ଲଙ୍କାରେ ଗୋଟେ ଚିନ୍ତା କରିଲା ତାହେଲେ ଦେଖ ଘରୁ ଲୋକଟା ସିଏ ନିଶାଟା ଖାଉଛି ଜାଣିଦେଲି ସେ ନିଶା ଖାଉଛି ସେ ଖାଲି ଜଗନ୍ନାଥ 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 ଶହେ ଥର କହୁଛି କାହିଁକି ନା ତାକୁ ସେ ଦେଖିଦେଉଛି ମୋ ସ୍ତ୍ରୀଟା ଛାଡ଼ିକି ପଳେଇଲା ମୋ ଛୋଟ ଝିଅଟା ରୋଷେଇ କରୁଛି ମୋ ପୁଅଟା ବଞ୍ଚିଛି ତା ଘର ନାହିଁ ମୁଁ କହିଲି ବହୁତ ଘରେ କିରି ଗଲା ସେ ସାଇରେ ଆଉ ମୁଁ କେମିତି କ'ଣ କ'ଣ କଲା ଆଜି ଶୁଣିଲି ନାଇଁ ବାବା ସେ ଇଏ କରିଦେଇଛି ଟିଣ ଫିଣ୍ଡିରେ ବାନ୍ଧିଦେଇଛି ଆଉ ଜଗନ୍ନାଥ ତ ଦେଖୁଛନ୍ତି ଠାକୁର ଅଛନ୍ତି ଆଜ୍ଞା ଦାସିଆ ବାବୁ ହାତରୁ ଠାକୁର ନଡ଼ିଆ ଦେଇଛି ସେ ଦେଖ ଜଗନ୍ନାଥ କଥା କହିଲାନି ନା ଦେଖ ଲୋକଟା ତାର କେତେ କୃତଜ୍ଞ ହୃଦୟ ଗୋଟେ ରହିଛି ତାହେଲେ ଭଗବାନଙ୍କୁ ଚିନ୍ତା କରୁଛି ଆମର ସେମିତି କୃତଜ୍ଞତା ନାହିଁ ଆମ ଭଗବାନ ଏତେ ଜିନିଷ ଦେଇଦେଲେ ପ୍ରଭୁ ସବୁ କିଛି ଦେଲେ ଆମକୁ ଜୀବନରେ ଆମର ଅକୃତଜ୍ଞ ହୃଦୟ ଏଇ ଅକୃତଜ୍ଞତା ହୃଦୟରେ ଭଗବାନ ଭକ୍ତି ବିଜୟ ଉଠିବନି ଉଠିବନି କର୍ମ ଲୋକଟା ତାଙ୍କର ସବୁ ଏତେ ଦୁଃଖ କଷ୍ଟ ପାଇଲେ କି ସେ କର୍ମ ଯୋଉ ବିଷୟରେ ଦଣ୍ଡ ମାୟା ଦଣ୍ଡ ପାଇଲେ ସେଠି କୃତଜ୍ଞ ହେଉଛନ୍ତି ନା ଭଗବାନ ପାଖରେ ଯାହା ମୋ ଝିଅଟା ରୋଷେଇ କରି ଗଣ୍ଡେ ଦେଇଦେଉଛି ଆଉ କଥା ଟିକେ ମାନୁଛି ଆମେ ତ ଆମେ ସେ କୃତଜ୍ଞତା ହୃଦୟ କନିଷ୍ଠ ଅଧିକାର ସ୍ତରରେ ଏଇସବୁ ବିଚାର ଗୁଡାକ ଆସେ ଏଇଟା ସମସ୍ତଙ୍କୁ ଆସିଥିଲା ସମସ୍ତଙ୍କୁ ଆସିବ ଯିଏ ବି ବସିବ ଆମେ କଳିଷ୍ଠ କିନ୍ତୁ ଉତ୍ତମ କିଏ ଯିବ ଆମେ ତ କିଏ ଶୁଦ୍ଧ ଭକ୍ତ ପ୍ରଭାତଙ୍କ ଭଳି ଗୀତ ସୀତା ଆଚାର୍ଯ୍ୟ କୁହନ୍ତି ସେମାନେ ଆଚାର୍ଯ୍ୟ ଶାସ୍ତ୍ର ମାନଙ୍କୁ ଆମର ଦିଆଗଲା ସ୍ତର ବୋଲି ଏଇ ସ୍ତର ଆମେ ଉପରକୁ ଯିବାକୁ ହେଲେ ଆମକୁ ଏଇ ଜିନିଷ କରିବାକୁ ପଡିବ ସଙ୍ଗ କରିବାକୁ ପଡିବ ଅପରାଧ ଆମକୁ ନିଜେ କରିବାକୁ ପଡିବ ଏହାର ବ୍ୟବସ୍ଥା କିଛି ନାହିଁ ଏଇଟା ଏଇଟା ଗୋଟେ ଭୁଲ ଧାରଣା ଆମ ମନ ଭିତରେ ହୁଏ ଏଇଟା ଗୋଟେ ପରଫେକ୍ଟ ପ୍ଲେସ୍ ପରଫେକ୍ଟ ପ୍ଲେସ୍ କିଛି ତ ବ୍ୟବସ୍ଥା କିଛି ନାହିଁ ପୁରା ସବୁ ସବୁ ସ୍ଥାନରେ ସବୁ ପ୍ରକାରର ଭକ୍ତ ଅଛନ୍ତି ଆଉ ସବୁ ସ୍ଥାନରେ ସବୁ କିଛି ନା କିଛି କାରଣ ଯେଉଁ ଭୌତିକ ଜଗତ ନା ତୁମ ଗୋଟେ ଘରଟାକୁ ଚଳାଇବା ପାଇଁ କିଛି ପୁଅ ଝିଅ ଶାଶୁ ଶ୍ୱଶୁର ନେଇକି ତୁମେ ଯାହା ତୁମର ବନ୍ଧୁବାନ୍ଧବ ତାକୁ ତ କିଛି ଗୋଟେ ଅଲଗା ରହିଥିବ ନା, ସମସ୍ତେ ତିନି ଜଣ ଭିତରେ ଅଛନ୍ତି ନା, କିଛି ଅସୁବିଧା ରହିଛି ସେଥିରେ ଏଇଟା ଏଇଟା ଅନଡାଉଟେଡ୍ ଜିନିଷଟା ବ୍ୟବସ୍ଥା ରହିଛି। ଭଜନ କରିବାର ବ୍ୟବସ୍ଥା ଭିତରେ ଆମକୁ ବଞ୍ଚିବାକୁ ଶିଖିବାକୁ ପଡିବ, ପ୍ରତିକୂଳ ରହିଛି ନାହିଁ ବୋଲି ତୁମକୁ ବ୍ୟବସ୍ଥା ନାହିଁ କ'ଣ ସେଇ ସେଇ ଟ୍ରେନ୍ଟା ସେ ସମାନ ଇଞ୍ଜିନ୍ ଲାଗିଛି, ତା'ଦେହରେ ଏସି ରହିଛି, ଜେନେରାଲ ରହିଛି, କ'ଣ ଏଇଟା କହୁଛି ଟୁ ଟାୟାର ରହିଛି, ସ୍ଲିପର ରହିଛି, ଟୁ ବ୍ୟବସ୍ଥା ତୁମର ତୁମର ଧନ ଦଶରେ ବୁକିଂ କରିଦିଅ, ଟ୍ରେନ୍ ତାର ସମାନ ସ୍ପିଡ଼ରେ ଚାଲିଛି, ସମସ୍ତଙ୍କ ପାଇଁ ସମାନ ସ୍ପିଡ଼, ତାର ଯାହା ଯେତିକି ପଇସା ଅଛି ତା ସେଠି ବସିଲା, ଯେଉଁ ଷ୍ଟେସନ୍ ରଖୁଛି କ'ଣ ଏସି ଟଙ୍କାଟା ଆଗେ ପଳେଇ ଯାଉଛି କି ସେଟା ହେଉନି, ସେଟା ବ୍ୟବସ୍ଥାଟା ସମସ୍ତଙ୍କ ପାଇଁ ସମାନ କରାଯାଏ, ଗୁରୁ ବୈଷ୍ଣବ ସେ ଗୃହସ୍ଥ ହବ ବ୍ରହ୍ମଚାରୀ ହବ ପୁଅଟେ ହବ କି ଝିଅଟେ ହବ ତୁ ଯିଏ ଯାହା ହବ ବ୍ୟବସ୍ଥା ସବୁ କରିଦିଆଯାଇଛି। ଭଜନ କରିବାଟା ଆମର ପ୍ରବଣତା, ଆମ ମନୋଭାବଟା କେମିତି ରହୁଛି, ଆମେ କ'ଣ କଲେ ଭଗବାନ ଆମକୁ ସହାୟତା କରିବେ ସେ ଶିକ୍ଷାଟାକୁ ଆମକୁ ନେବାକୁ ପଡ଼ିବ, ଏଇଟା ସ୍ୱତନ୍ତ୍ର ଗୁରୁ ମନ୍ତ୍ର ଦେଲେ ବି ତୁମର ସାଧନଟା ତୁମେ କରିବ, ତ ବ୍ୟବସ୍ଥା ସବୁ ରହିଛି ଗୁରୁ ବୈଷ୍ଣବ ପ୍ରଭୁମାନଙ୍କର ତୁମର କୃପା ଆମ ପାଇଁ ସବୁ ବ୍ୟବସ୍ଥା କରିଦେଇଛି। ଭଜନଟା ଆମ ପାଇଁ କିଏ କରିବୁ, ଆମେ କରିବାକୁ ଆମେ କନିଷ୍ଠରୁ ମଧ୍ୟମ ସ୍ତରକୁ ଗଲେ, କାରଣ ମଧ୍ୟମ ସ୍ତରକୁ ଆଟଲିଷ୍ଟ ଗଲେ ଆମେ ନିଷ୍ଠା ଷ୍ଟେଜକୁ ଆସିଲେ ହିଁ ଆମେ ଆମେ ଜଣେ ଭକ୍ତିରେ ବଞ୍ଚିପାରିବା ବୋଲି ଆଶା କରିବା, ବା କିଛି ଗୋଟେ ପାଇପାରିବା ବୋଲି ଆଶା କରିବା, ନଥିଲେ ତ ଛାଡ଼ିବା ହିସାବ ନାହିଁ, ଆମେ ନିଷ୍ଠା ସ୍ତରକୁ ନ ଯାଇପାରେ ଛାଡ଼ିବା କ'ଣ, ସେତେବେଳେ ପ୍ରଭୁ ଭାଷାରେ ଗୋଟେ ରେକଗ୍ନାଇଜ୍ ଡିଭୋଟି ନୁହେଁ, ଆଉ ଆମର ଗୋଟେ ଯାହା କହନ୍ତି ଆସିନି ଆମର କିଛି ସ୍ଥିରତା, ତ ଏଇ ବ୍ୟବସାୟ ଏଇ ଯେଉଁ ବ୍ୟବସାୟ ବୁଦ୍ଧି କଥାରେ ଯେଉଁ ଆଲୋଚନା ଚାଲିଛି ଏଇଟା କେମିତି ହବ, ଏଇଟା ଗୋଟେ ଛୋଟିଆ ଜିନିଷ, ତେଣୁ ଆମକୁ ଏଇ ସ୍ଥିତିରୁ କନିଷ୍ଠରୁ ମଧ୍ୟ ଆମକୁ ଯିବାକୁ ପଡ଼ିବ। ସେଥିପାଇଁ କ'ଣ କ'ଣ ଆମକୁ ଜଗିବାକୁ ପଡ଼ିବ, ଏଇତ ଆମେ ସିମ୍ପଟମ୍ ଶୁଣୁଛୁ, ଆଉ ବହୁତ ଅଛି ସେଇଟା ଆମର ଆଲୋଚନା କଲେ ଅଲଗା ବୈଷ୍ଣବ ସେପଟେ ପଳେଇବ, କ'ଣ କ'ଣ ଆମକୁ ଜଗିବାକୁ ପଡ଼ିବ, ଏ କାହିଁକି ଏସବୁ ଆଜିର ସେଣ୍ଟିମେଣ୍ଟ ତ ବହୁତ ପିଲା ପଢ଼ି ପକାଉଛନ୍ତି, ସେ ଭାବୁଛନ୍ତି ଏସବୁ କ'ଣ ଦରକାର, କ'ଣ ଗୋଟେ ସେବା କରିବି, କ'ଣ ଏଇଟା କରିବି, ବାପା ଏଇଟା ସବୁ ପ୍ରାକ୍ଟିକାଲ ଲାଗେ, ତୁମକୁ ସେବାରେ ସବୁବେଳେ ଚବିଶ ଘଣ୍ଟା ସେବା ରହିବାକୁ ପଡ଼ିବ, ଏ ସେବାଟା ରହିଲେ ତୁମକୁ କ'ଣ ହବ ନା ତୁମର ଏନଗେଜମେଣ୍ଟ ରହିଲେ ତୁମେ ଆଟଲିଷ୍ଟ ତୁମେ ଟାୟାର୍ଡ ଫିଲ୍ କଲ, ଆଉ ତୁମ ମାଇଣ୍ଡଟା ଟାୟାର୍ଡ ହେଇଗଲା, ମାଇଣ୍ଡ ଟାୟାର୍ଡ ହେଲେ ତୁମେ ଅଫେନ୍ସ ଗୁଡ଼ା କରିବନି। ସେ ଭକ୍ତ କହିଲେ ଯାହାକୁ ମଠବାସୀମାନଙ୍କର ପ୍ରାୟତଃ ସମୟ ପ୍ରଜଳପ ଆଉ ଧ୍ୟାସରେ ଅଛି, କାହିଁକି ସମୟ ମିଳିଲା ମାନେ ପ୍ରଜଳପ କରିବେ ନା, ମୋ ରୁମ୍ ମୁଁ ସଫା କରିବି, ମୋର ଏଇଟା ଡ୍ରେସ୍ ଦରକାର, ମୋର ଏଇଟା ଦରକାର, ଆଗରୁ ତ ପ୍ରଜଳପ ମାନେ ବସି କଥା ହେଉଛି, ଯେକି ନଥିଲେ ପ୍ରଜଳପ ହେଉନଥିଲା, ବର୍ତ୍ତମାନ ପ୍ରଜଳପ ନିଜେ ନିଜେ ହେଇଯିବ ମୁଁ ପାଇଲିଛି, ଆଗରୁ ପ୍ରଜଳପ ମାନେ କ'ଣ ତୋ ସାଙ୍ଗେ କଥା କହିଲେ ତୁ କହିବୁ କାହା ବିଷୟରେ ନା, ସେଟା ପ୍ରଜଳପ କହୁଥିଲା, ବର୍ତ୍ତମାନ ପ୍ରଜଳପ କି ଦରକାର, ମୋବାଇଲ ଅଛି ମାନେ ପ୍ରଜଳପ ହେଇଗଲା, ସବୁ ସବୁ ତା ଭିତରେ ରହିଛି, ଛଅଟା ଭକ୍ତିରେ ଯଦି ବିନାଶ ରହିଲା ସବୁ ସେଥିରେ ତା ଦେହରେ ରହିଛି। ଆମ ପାଇଁ ବ୍ୟବସ୍ଥା ନା ଗୁରୁ ବୈଷ୍ଣବ କରିଦେ, ଆମକୁ ନିଜେ କରିବାକୁ ପଡ଼ିବ, ଏଇ ଯେଉଁ ପଣ୍ଡା କହୁଥିଲେ କି ପଣ୍ଡା କହୁଛି ହଁ, କ'ଣ କ'ଣ ଆମକୁ ଜଗିବାକୁ ପଡ଼ିବ, ନେଗେଟିଭ କ'ଣ ଏଇ କନିଷ୍ଠ ଅଧିକାର ମଧ୍ୟମ ଦିଗରେ ଯିବ, ଆମକୁ କ'ଣ ଜଗିବାକୁ ପଡ଼ିବ, ପ୍ରଥମ ଜିନିଷ ଜିନିଷ ହେଲା ଏଇ ଜିନିଷ ଜଗିବାକୁ ପଡ଼ିବ, ଏନଗେଜମେଣ୍ଟ, କାହିଁକି ନା ମୋର ଏଥିରେ ସ୍ୱୀକୃତି ନା ମିଳିଯାଉଛି, ସେବା ସେବା କରିବା ଦ୍ୱାରା ସ୍ୱୀକୃତି ସେ ପ୍ରଥମ ଆମର ବୈଷ୍ଣବ ପ୍ରଦେଶରେ ଦେଖୁନାହାନ୍ତି, ଶ୍ରୀ ବିଗ୍ରହ ଆରାଧନା ନିତ୍ୟ ନାନା ଶ୍ରୀଙ୍ଗାରଥନ ମନ୍ଦିର ମାର୍ଜୁନାହାନ୍ତି, ଗୁରୁ ତାଙ୍କୁ ଲୋକେ ବିଶ୍ୱାସ କନିଷ୍ଠ ସ୍ତର ଅଛି ନା, ତା ମନଟା ତାର କୁଆଡେ ପଳେଇଯିବ ଅଲଗା ସେବାର ସବୁ ସେବା ଚାଲିଥିବ, ଏ ସାଧାରଣ ଚାଲିଥିବ, ଏଣେ ସୁକୃତିଟା ପାଇଲା, ଏଣେ ବିଶ୍ୱର ଭଜନ ଦ୍ୱାରା ତାର ସେବାର ମହିମା ବୁଝିବ, ନାମର ମହିମା ବୁଝିବ, ସୁକୃତିରେ ବି କିଛି ପ୍ରାପ୍ତ ହବ, ବୁଦ୍ଧି ସ୍ଥିର ହବ। ଆଉ ଦ୍ୱିତୀୟ ଜିନିଷ ହେଲା ସବୁବେଳେ କନିଷ୍ଠ ଅଧିକାର ସ୍ତରରେ ଗୋଟେ ଜିନିଷ ଦେଖିବାକୁ ପଡ଼ିବ, ଏଇଟା ନିଜର ଲାଇଫ, ମୁଁ କ'ଣ କଲେ ମୋର ବଦଳ ହେଉଛି, ମୁଁ କାହା ସାଙ୍ଗରେ ବିଷୟରେ ମୋର ବଦଳ ହେଉଛି, ସେଇଟା ନିଜକୁ ନିଜେ ଚେକ୍ କରିବାକୁ ପଡ଼ିବ, ସେଟା ଯଦି ଚେକ୍ ହେଇପାରୁନି ଆଉ ରୂପରେ ଚେକ୍ କରିବ, କ'ଣ ଚେକ୍ କରିବ ନା, ଯିଏ ଉତ୍ସାହପୂର୍ବକ ଭଜନ କରୁଛି ସବୁଟା ସରଳ ସତ ସବୁଟା ତ ପାଇଯିବ, ତା ଭିତରେ ଯିଏ ଗମ୍ଭୀରତା ଭାବରେ ଗୁରୁଙ୍କୁ ବୈଷ୍ଣବ ଆଦେଶ ପାଳନ କରୁଛି ଆଉ ଉତ୍ସାହରେ ଭଜନ କରୁଛି ତା ତୁମେ ସଙ୍ଗ କର, ତା ପାଖକୁ ବଳ ତୁମର ଅଟୋମେଟିକାଲ ଜିନିଷ ଆସିବ, ଯେ ତିନି ଜଣ ବସିକି ବହି ପଢ଼ୁଛନ୍ତି, ତୁମେ ସେଠି ବସିଲା ମାନେ ପ୍ରଜଳପ କରିପାରିବନି, ବହି ଗ୍ରନ୍ଥ ଧରିବାକୁ ପଡ଼ିବ, ଯିଏ ଉତ୍ସାହପୂର୍ବକ ଗୁରୁ ବୈଷ୍ଣବଙ୍କ ଉପରେ ଦୃଢ ବିଶ୍ୱାସ ରହିଛି ତାଙ୍କର ତୁମେ ସଙ୍ଗ କର। ଆଉ କନିଷ୍ଠ ଅଧିକାର ସ୍ଥାନରେ ସବୁଠୁ ବଡ଼ ଡେଞ୍ଜରସ୍ ଜିନିଷ ହେଲା, ଏଇଠୁ କନିଷ୍ଠରୁ ତୁମେ ପଳେଇ ଆସିବ ତଳକୁ, ମାନେ ପୁରା କର୍ମ ଲେବୁଲକୁ ପଳେଇ ଆସିବ, ଡାଉଟଫୁଲ ପର୍ସନ୍ ମାନଙ୍କ ସହିତ ଆସୋସିଏଟ୍ କରିବ, ସନ୍ଦେହ ବ୍ୟକ୍ତିମାନଙ୍କ ସହିତ ସମ୍ଭବ ନୁହେଁ। ଏଇଟା ତୁମର ସବୁ ପୁରା ଆମର ଯଦି ସୁବିଧାରେ ନଷ୍ଟ କରି ଫବାଡ଼ ଗୋଟେ ଫବାଡ଼ ଏଇଟା ସବୁଠୁ ଏଇଟା ତୁମେ ଗୋଟେ ଜଗେଇଦେଲ ଆଉ ସବୁ ଜିନିଷ ନେଗେଟିଭ ଥିଲେ ହୋପଫୁଲ ଅଛି ଆଶା ହବ। ସନ୍ଦେହ ବ୍ୟକ୍ତିଙ୍କର କନିଷ୍ଠ ଅଧିକାର ସେ ସବୁ ତୁମ ମନରେ କ'ଣ ବସିଲେ ତୁମର କୋମଳ ଜିନିଷଟା ସବୁ ସନ୍ଦେହ ଗୁଡ଼ା ବସିଲେ ଡାଉଟ 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 ହେଲା ପରେ ଗଲା ଆଉ କେବେ ତୁମେ ମୋଲ ଦେଇପାରିବ ଆଉ ଉପରକୁ ଯାଇପାରିବେ। ପ୍ରୋଟେକ୍ଟେଡ ଲାଇଫ ଦରକାର ନା ଗୋଟେ ସୁରକ୍ଷିତ ଜୀବନ ଆମର ଦରକାର ବିଶେଷ କରି ଆମେ ତ ପ୍ରବେଶ କରୁଛୁ ଗୋଟେ ସୁରକ୍ଷିତ ଜୀବନ ଦରକାର ବିରୋଧ ଜିନିଷ ବି ଶୁଣିବା ଉଚିତ ନୁହେଁ ବିରୋଧ ଜିନିଷଟା ଶୁଣିବା ଉଚିତ ନୁହେଁ ଏହାକୁ ପ୍ରୋତ୍ସାହ ମାଗିଯିବ ତୁମେ ପଇସା ଖାଇଗଲା ସିଏ କଲା ସିଏ ସିଏ ଖରାପ କଲା ସିଏ କଲା ସବୁବେଳେ ତୁମେ ଶୁଣିବ ଏଇଟା ବେଶୀ କନିଷ୍ଠ ଦିଗରେ ଆଲୋଚନା ଏସବୁ ସାଧାରଣ ଥାଏ ଜିନିଷ ଚାଲିଛି ଆରେ ତୁମେ କାହିଁ ଏଡ଼େ ଚିନ୍ତା କରୁଛ ତୁମେ ଜୀବନ ନିୟମ କାନୁନ ତିଆରି କରୁଛନ୍ତି ଦେଖ ସେ ପ୍ରଭୁ ସମୟ ସେମାନେ ପ୍ରଭୁପଦ ପଇସା ନିୟମ ପରେ ବି ସେମାନେ ପ୍ରଭୁପଦ ସେବା କରୁଛନ୍ତି ତୁମେ ଏଡ଼େ ଚିନ୍ତା କରୁ ତୁମେ ପାଗଳ ସେବା କରୁନି ତୁମେ ତାଙ୍କ ଶିଷ୍ୟ ହେଇଥିବ ବାୟା ହେଇଗଲେ ସେଥିରେ ବାୟ ହେଉନା ତାଙ୍କ ଗୁରୁ ସେବା ସେ ଚଲେଇଛନ୍ତି ତୁମକୁ ଏଡ଼େ ମୁଣ୍ଡ ଖର୍ଚ୍ଚ କରୁଛ କନିଷ୍ଠ ଅଧିକାର ଏଇଥିରେ ବୁଝିବ ତାଙ୍କ ସିମ୍ପଲ ସେଟା କ'ଣ ସେଥିପାଇଁ ବହୁତ ସାବଧାନ ରହିବାକୁ ପଡ଼ିବ ବିରୋଧୀ ଜିନିଷ ବିରୋଧ ଭାଷା ଜିନିଷ ଗୁଡ଼ା ମୁଁ ଶୁଣିବିନି କାହିଁକି ବିରୋଧ ଭାଷା ଶୁଣିବିନି ନା ବହୁତ ଯତ୍ନରେ ଯେଉଁ ଉତ୍ସାହ ତାକୁ ଆମେ ଆଣିଛେ ଘର ଛାଡ଼ିଲେ ସବୁ ଛାଡ଼ିକି ଆସିଲେ ବା କି ଜଣେ ବନ୍ଧୁବାନ୍ଧବ ଛାଡ଼ିଲା କି ଗୃହସ୍ଥ ଲୋକ ସବୁ ଆଜି କେତେ ବିରୋଧରେ ସେ ଆଜି ମାଳିତ ଲୋକ ଲଗେଇଲା ତା ସବୁ ସବୁ ପଡ଼ିଯିବ ସେ ବିରୋଧ ଜିନିଷ ସବୁ ଶୁଣିବେ ଆଉ ଉତ୍ସାହ ପାଇବେ ଯେତେବେଳେ ଭଜନ କରି ବସିବ ସେ ବିରୋଧ ଜିନିଷଟା ତା ମୁଣ୍ଡକୁ ଫେଲି ଆସିବ ତାର ଗୋଟେ ଶିଖିବା ଜାଣିବା ଆଉ ତାର କିଛି ଆଉ କିଛି ଇଚ୍ଛା ହୁଏ ତା ମନଟା ଭାଙ୍ଗିଯିବ ଝାଣିଯିବ ସେ ଆଉ ଏଇ ଏଲିମେଣ୍ଟ ଗୁଡାକ ସବୁ ଯୋଗିବାକୁ ପଡିବ। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଲା ଯେଉଁଗୁଡ଼ିକ ଆମକୁ ଭଲ ଲାଗେ ନା ଯେଉଁଗୁଡ଼ାକ ଆମକୁ ନେଗ୍ଲିଜେନ୍ସ କରିବାକୁ ଇଚ୍ଛା ହୁଏ ସ୍ପିରିଚୁଆଲ ଲାଇଫରେ କିନ୍ତୁ ବହୁତ ଜିନିଷ ଅଛି ସବୁ ଆଇଟମ୍ ଆମକୁ ଭଲ କନିଷ୍ଠ ଦିଗରେ ତାହେଲେ ସବୁ ଆଇଟମ୍ ଭଲ ଲାଗିବ କାହାକୁ କଥା ଶୁଣିବାକୁ ବିଲକୁଲ ଭଲ ଲାଗିବ କାହାକୁ କୀର୍ତ୍ତନ କରିବାକୁ ବିଲକୁଲ ଭଲ ଲାଗିବ ମୁଁ ଦେଖିଲି ସେ କେତେ ସେ ଆଜି ନାହିଁ ସେ ପୁରା କୁଆଡ଼େ ଗଲା ତା ଚାଲିବ ତ କୀର୍ତ୍ତନ ସେ ଆସିବ ମନ୍ଦିର କୀର୍ତ୍ତନ ସେ ସାଙ୍ଗ ଭଳିଆ ସାଙ୍ଗ ମତେ ସେ ଦୂରଣୀ ମୁଁ ଥିଲି ମୁଁ ସବୁବେଳେ ବିଚାର କରୁଥିଲି ଏଇ ପିଲା ମଠରୁ ରହିପାରିବି ସେବା କାମ ସେବା କଲେ ବହୁତ ସେବା କରିବ ସବୁ ପର୍ବ ସବୁ କାମ ଦାମ ନା କରିବ ନା ଇଏ ରହିପାରିବ ନାମଟା ଟିକେ ନାମଟା ତୁମକୁ କଷ୍ଟ ଲାଗୁଛି ନାମ କୀର୍ତ୍ତନଟା ଭଗବାନଙ୍କର ନାମ କୀର୍ତ୍ତନଟା ସଦୃଶ ସେୟା ହେଲା ଦଶ ପନ୍ଦର ବର୍ଷ ପରେ ସେ ଫେରିଗଲା ପୁରା ଫେରିଗଲା କେତେଟା ଆଇଟମ୍ ନିଶ୍ଚିତ କରିବାକୁ ପଡିବ ତା ଭିତରେ ଶ୍ରବଣ କୀର୍ତ୍ତନ ଏ ଦୁଇଟା କେବେ ବି ଛାଡ଼ିପାରିବ ଏଇଟା ଛାଡ଼ିଦେଲ ମାନେ ଗୋଟେ ମେରୁଦଣ୍ଡ ଯଦି ଭାଙ୍ଗ ସରଳ ଘୋଷରିକି ଯାଏ ତୁମେ ସେଭଳିଆ ଅବସ୍ଥା ହେଇଯିବ ହରି କଥା ତୁମକୁ ଶୁଣିବାକୁ ପଡିବ ତୁମେ ତୁମକୁ ଆଜି ଜଣଙ୍କର ପ୍ରବଚନ ଭଲ ଲାଗୁଛି ଠିକ ଅଛି ତୁମେ ସେଟା ନ ଶୁଣ ଯାହା ଯୋଉଟା ତୁମକୁ ଭଲ ଲାଗୁଛି ସେଥିରେ ତ ଉତ୍ସାହଟା ପାଇଁ ବଞ୍ଚିବ ନା ଶୁଣ କିଛି ସୁପ୍ତ ଧର୍ମ ବିଜା ନାହାନ୍ତି ସୁପ୍ତ ତେଜତେ ଦୁର୍ମତି ଖରାପ ଅବସ୍ଥାକୁ ଶୁଣିକି ଛାଡ଼ିବ ଶୁଣିକି ଧର୍ମ ଜାଣିବ ସବୁ ଶୁଣିକି ମୁକ୍ତି ପ୍ରାପ୍ତ ହବ ସୁପ୍ତ ଜ୍ଞାନ ଆପଣନ୍ତି ସୁପ୍ତ ମୁଖ୍ୟ ଅଭାବ ଆପଣନ୍ତି ଚାହିଁକି ବୋଲି ମୁକ୍ତି ଶୁଣିକି ତୁମେ ପ୍ରାପ୍ତ ହବ ଆଉ ଜ୍ଞାନ ଶୁଣିକି ପାଇବ ପଢ଼ିକି ତ ପାଇବ ପଢ଼ିକି ଶୁଣାଯାଏ ପଢ଼ିଲେ ଯେଉଁଟା ପଢ଼ିଛେ ଆମେ ଶୁଣିଦେଲେ ବୁଦ୍ଧି ଆମ ଆମେ ତ ପଢ଼ିଥିଲେ ଆମ ରାଜସ୍ୱ ବୁଦ୍ଧି ଥିବ ଶୁଣିଦେଲେ ସାତ୍ତ୍ୱିକ ଅବସ୍ଥା ଥିବ ଶ୍ରୋତାରେ ବକ୍ତାରେ ଯଦି ସାତ୍ତ୍ୱିକ ବୁଦ୍ଧି ଥିବ ବା ନିର୍ଗୁଣ ବୁଦ୍ଧି ଥିବ ସାଙ୍ଗେ ସାଙ୍ଗେ ସେ ସବୁ ଯେଉଁ ପଢ଼ିଦେଲେ ଶୁଣିଦେଲେ ଛାପ ପଡ଼ିଗଲା ଭିତରେ ତେଣୁ ଏ ବିରୋଧୀ ଜିନିଷ କେବେ ଶୁଣିବାକୁ ପଡ଼ିବନି ବହୁତ ସାବଧାନ ଲାଗିବ ଆସିବ ଯେହେତୁ ବହୁତ ବଡ଼ ସଫା ବହୁତ କିଏ କ'ଣ କହିଦେଲା ସେଇଟାକୁ କେତେବେଳେ ତାପରେ ଆଲୋଚନା ସମାଲୋଚନା ସନ୍ଦେହ ବ୍ୟକ୍ତିଙ୍କର ସଙ୍ଗ କରିବା ବିରୋଧୀ ବିରୋଧାଭାସ ଜିନିଷ ସଙ୍ଗ ଶ୍ରମଣ କରିବା ଆଉ ଏ ଆଇଟମ୍ ଗୋଟେ ସ୍ପିରିଚୁଆଲ ଆଇଟମ୍ ନେଗ୍ଲିଜେନ୍ସ ନ କରିବା କ'ଣ ଅବହେଳା କରିବାନି ଆଚାର ଯେଉଁ ଜିନିଷ କହିଛି ମଙ୍ଗଳାରେ ଆସିବା ଏସବୁ ବହୁତ ପରମ୍ପରାକୁ ପରମ୍ପରା ଶିଖିବାକୁ ଆମେ ବହୁତ ଦେବାକୁ ପଡିବ ଏସବୁ ସଭ୍ୟତା ଆଉ ଏସବୁ ଭୁଲିଗଲି ମୁଁ ଆଉ ଏସବୁ ସମାଲୋଚନା କରିବି ମୋତେ ଦୁଃଖ ଲାଗେ ଏବେ ଏବେ କେଉଁଠି ଯାଇଥିଲେ ଭୁବନେଶ୍ୱର ସେ ସେ ତାର ଆସିକି ଗୁରୁ ଯାଇଥିଲେ ସେ ଜପ କରୁଛି ମୋତେ ତ ଜପ କରିବାର ଅଛି ମୋତେ ଆସିବା ଦରକାର ନଥିଲା ମୋତେ ମୁଁ ସହିପାରେ ମୋର ବ୍ଲଡ୍ ପ୍ରେସର ହେଇଯାଏ ମୋତେ ବ୍ଲଡ୍ ପ୍ରେସର ଭଳିଆ ମୋତେ ଲାଗେ ଆଡ଼େ ଆମେ ଦେଖିଛୁ ଗୁରୁବର୍ଗମାନେ କେମିତି ବସିକି ରହିଛନ୍ତି ଗୁରୁ ପୂଜା ବେଳେ ତ ଗୁରୁଭେଦ ଗୋଟେ ଜପଣା ଧରି ଜପ କରୁଛ, ଜପ ମନ୍ଦିରରେ ସେ କଣ କରନ୍ତି ଜପ କର, ତମେ ସେ କଣ ଗୁରୁ ପୂଜାକୁ ପଠାନ୍ତୁ ନା, ସେ କଣ କରିଥାନ୍ତି ଠିକ କରିବାର ଅଛି, ଏସବୁ କଣ ଧର୍ମ, ଏସବୁ କଣ ଧର୍ମ, ଏସବୁ ଏ ପରମ୍ପରା ଆମର ନୁହେଁ, ଆମେ ପୁରା କ୍ରୋଧାରା ଚାଲୁଛେ, ଶ୍ରମଣରେ ଶ୍ରମଣ କୀର୍ତ୍ତନ ବେଳେ କୀର୍ତ୍ତନ, ମୋର ତୁମର ଅଧିକ ଜପ କରିବାର ତୁମେ ନ ଖା, ତୋର ଖାଇବା ବନ୍ଦ କର, ଶୋଇବା ବନ୍ଦ କର, କିନ୍ତୁ ଆଚାର୍ଯ୍ୟ ପ୍ରିନ୍ସିପାଲ କିଛି ମନ ତୁମର ଯାହା ସମୟଟା ସେ ତୁମେ ମନ କରିପାରିବ, ତୁମେ କହିବ ମୁଁ ଗୁରୁ ପୂଜା ସମୟ ମୁଣ୍ଡା ମାରିଦେଇ ପଳେଇଯିବି, ସେ ତ କରିପାରିବ ତୁମେ, ପୁଣି ଏକ୍ସେପ୍ସନାଲ ତୁମେ ସେବା ରହିଛି ପନ୍ଦର ହେଇଛି ତୁମେ ଅଲଗା ଦେଇଛି, କିନ୍ତୁ ଏଗୁଡ଼ିକ ହାପି ସବୁ ଏଇ କନିଷ୍ଠ ଅଧିକାର ସବୁ ମନ ଧର୍ମଟା ବେଶୀ ବସିବ, କନିଷ୍ଠ ଅଧିକାର ଏଇଟା ଲକ୍ଷଣ ତାର ମନ ଧର୍ମ, ମୁଁ ତ କରୁଛି ମୋର ମୋର ମଣ୍ଡା ସୁଧା ମେଡ଼ା କରିବି ମେଡ଼ା କରିବି, ତାର ବିଚାରଟା ମୁଁ ସବୁବେଳେ ସେ ସେ ଯୋଉଟା ପରଫେକ୍ଟ ମନେ କରି ସେ ରୋଷେଇ କରିବ, ସେ ଆଚାର୍ଯ୍ୟ ପିଠ ସବୁ କରିବ ଗୁରୁତ୍ୱ ଦେବ ନାହିଁ, ଏହା କନିଷ୍ଠ ଅଧିକାର ସବୁଠୁ ବଡ଼, ସେଥିପାଇଁ ସେ ମଧ୍ୟକୁ ଯାଇପାରିବ, ତାହେଲେ କେତେ ସେଣ୍ଟର୍ସ ଏଇଟା ସବୁଠୁ ବଡ଼, ତାର ଗୋଟେ ନିଜ ରୁଚି ରହିବ ସବୁ, ତାର ଏଇଟା ଗୋଟେ ନିଜ ରୁଚି ରହିବ, ତାର ବିଚାର ଆଚାର୍ଯ୍ୟଙ୍କର ଆଉ ଏଇ ଯେତେ ଯେତେ ଉତ୍ତମ ସ୍ତର ଯେତେ ଉଚ୍ଚ ସ୍ତର ବୁଝିବ ତାର ଗୋଟେ ସବୁ ସିମ୍ପଟମ୍ ସେ ଆସିବ, ଯିଏ ଯେତେ ଉଚ୍ଚ ସ୍ତର ବୁଝିବ ମଧ୍ୟମ ଉତ୍ତମ ବା ଉତ୍ତମ ମଧ୍ୟମର ମୂର୍ତ୍ତି ଶାସନ ନା ମଧ୍ୟମ କନିଷ୍ଠ ମଧ୍ୟମ 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 ଉତ୍ତମ ଉତ୍ତମ କନିଷ୍ଠ ଉତ୍ତମ ମଧ୍ୟମ ଉତ୍ତମ ଉତ୍ତମ ତିନି ପ୍ରକାର କଣ ହେଲେ କନିଷ୍ଠ ମଧ୍ୟମ ଉତ୍ତମ ଏମାନେ ପୁଣି ଏ ନ ପ୍ରକାର ହେଇଗଲେ କନିଷ୍ଠର କନିଷ୍ଠ କନିଷ୍ଠର ମଧ୍ୟମ କନିଷ୍ଠର ଉତ୍ତମ ଏସବୁ ଡିସ୍କ୍ରିପ୍ସନ୍ ଅଛି ମଧ୍ୟମର କନିଷ୍ଠ ମଧ୍ୟମର ମଧ୍ୟମ ମଧ୍ୟମର ଉତ୍ତମ ଉତ୍ତମର ଉତ୍ତମ ତୁମ ସ୍ତରକୁ ପଳେଇବ ସେତେବେଳେ ଯେତେ ତ ଉପରୁ ଯାଉଥିବ ତୁମର ଆଚାର୍ଯ୍ୟଙ୍କର ଅନୁଗ୍ରହ ଆଚାର୍ଯ୍ୟଙ୍କ ପ୍ରତି ଆନୁଗତ୍ୟ ଆଉ ଆଚାର୍ଯ୍ୟ ନିୟମ ଗୁଡିକ ଜୀବନ ହେଇ ଜୀବନ ହେଇ କାହିଁକି ସେତେବେଳେ ତୁମେ କଣ ଫୁଲ ମ୍ୟାନିଫେଷ୍ଟ ହେଲା ପ୍ରୋସେସର ଯୋଉ କଣ କରାଯିବ ଗୁରୁ ପରମ୍ପରାର ଯୋଉ ଶିକ୍ଷା ଭଗବତ ଶକ୍ତି ସେଟା ପୁରା ପରିପ୍ରକାଶ ସ୍ୱୟଂ ପ୍ରକାଶିତ କିନ୍ତୁ କନିଷ୍ଠ ଅଧିକାର ସ୍ତରରେ ଆମର ସବୁବେଳେ ନିଜର ଗୋଟେ ଏଇଟା କେତେ ନିଜ ଭଲ ଲାଗିବନି ନେଗ୍ଲିଜେନ୍ସ ଲାଗିବ ଏଇଟା କରିବା ପାଇଁ ଇଚ୍ଛା ହବନି ସେଇଟା ଲକ୍ଷଣ ସେଥିରେ ଆମ କ'ଣ କରିବାକୁ ପଡ଼ିବ ଏସବୁ ଆମେ ତ ନେଗେଟିଭିଟିଟା ସବୁ ଆଲୋଚନା କରୁଛେ ଏଇଟା ଲକ୍ଷଣ କରୁଛି ତାର ଉପାୟଟା ହେଉଛି କେବେ ଆଉ ପ୍ରସଙ୍ଗ ଆସିଲେ ଶୁଣିବା ଆଉ ବହୁତ ପଏଣ୍ଟ ରହିଛି ସବୁଠୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ଜିନିଷ ରହିଲା ଏଇଟା ସେଥିପାଇଁ ସବୁ ମନ୍ଦିର ଟେମ୍ପଲ୍ କମାଣ୍ଡ ରଖାଏ ଟେମ୍ପଲ୍ କମାଣ୍ଡ ଆମ ସବୁ ଥିଲା ସେ ଗୋଟେ ଗୋଟେ ଚାଲ କୀର୍ତ୍ତନ ଚାଲ ଚାଲ ଡ୍ୟାମ୍ ଚାଲ ଜବରଦସ୍ତି ଲଗାଯାଏ ଜବରଦସ୍ତି କଥା ନା ଆଜିକାଲି ତ ଆମେ ସବୁ ଭୟ କରୁଥିଲୁ ଏବେ କାହାକୁ ଗୋଟେ ଭୟ ନାହିଁ କାହିଁ ସେ ଡ୍ରଇଂ ଏଠି ପଡ଼ିବି ଡ୍ରଇଂ ଏଇଟା କରିବି ଏଟା ମୁଁ କରିବି ଚଏସ୍ ଅଛି ସେଟା ଆମର ନୋ ଚଏସ୍ ପ୍ରଧାନ ଚଏସ୍ ଅଛି ପିଲାଙ୍କୁ ପଚରା ଯାଉଛି ତମ ସେବା କାହାକୁ କାହାକୁ ମନେ ଅଛି ସେବା ବଦଳେଇ ହବନି ତ ବୁଝିଛୁ ସେତେବେଳେ ଚଏସ୍ କିଛି ନାହିଁ ମୁଁ ଆଦେଶ ଦିଆ ହେଲା କରିବାକୁ ପଡ଼ିବ ଆମ ଜୀବନ ଏହା ଥିଲା ପ୍ରେସିଡେଣ୍ଟ କହିଥିଲେ ଚାଲ ମାନେ ଚାଲ ତୁ କହିପାରିବୁ ନାଇଁ ଆମେ କରିପାରିବୁ ନାଇଁ ନାଇଁ କରିସାରିଲା ପରେ ଛଅ ମାସ ବର୍ଷ ଦୁଇ ବର୍ଷ ପରେ କହିବା ଆଜ୍ଞା ମୁଁ କରିପାରିବିନି ଏଟା ମୋତେ ଅସୁବିଧା ଅଛି ଆଗେ ମୁଁ କିଛି କଥା ହୋଇପାରିବିନି ମୋତେ ଭାବୁଛି ରିଜେକ୍ଟ ହେଇଯିବ ବର୍ତ୍ତମାନ ଆମ ଜୀବନ ବେଳେ ଆମେ ବଞ୍ଚିଥିଲୁ ତୁମେ ରହିପାରିବୁ ପାଞ୍ଚ ଥର କେବେ କେବେ ବି ରହିପାରିବ ନା ସବୁ ଇମ୍ପୋର୍ଟାଣ୍ଟ ଜିନିଷ ଆମକୁ କରିବାକୁ ପଡ଼ିବ ଆପଣଙ୍କ କଥା ସମସ୍ତେ ଆହୁରି ବଢୁଆ ସେତେବେଳେ ଆହୁରି ଜିନିଷ ସିଙ୍ଗିଲ ସିଙ୍ଗିଲ ହ୍ୟାଣ୍ଡେଡ଼ ଜଣେ ଜଣ ପଠାଇଦେଲୁ ଯାହା ଡିସ୍କସନ୍ ଯାହା ସେଣ୍ଟର କେନ୍ଦ୍ର ପଇସା ଦିଆ ହବନି କିଛି କରିବନି ତୁମର ଯେତେ ବିଶ୍ୱାସ ନାହିଁ କୃଷ୍ଣ ପାଖରେ ତୁମେ କୃଷ୍ଣ ଭକ୍ତ ହୁଅନି ଭଗବାନଙ୍କର ପୂର୍ଣ୍ଣ ବିଶ୍ୱାସ ନାହିଁ ବଞ୍ଚିବାକୁ ପଡ଼ିବ ଆଉ ତୁମ ଫ୍ୟାସିଲିଟି ଦେଖି ତୁମେ କାହିଁ ସବୁ ବ୍ୟବସ୍ଥା କରିଦେଲି ଗୁରୁ ବୈଷ୍ଣବ ଗୋଟେ ଭୋଗିବା ପାଇଁ ଆସିଛ କୃଷ୍ଣ ଧନକୁ ତୁମେ କାହିଁ ଭୋଗିକି ନର୍କକୁ ଯିବ ନା କ'ଣ କୃଷ୍ଣ ଦେବା ପାଇଁ ଆସିଛି ଜୀବନଟା ଦେବା ପାଇଁ ଆସିଛି କୃଷ୍ଣ ନବା କ'ଣ କୃଷ୍ଣ ପାଖରୁ ଆମେ କୃଷ୍ଣଙ୍କୁ ଜୀବନଟା ଦେବା ପାଇଁ ଆସିଛି ଜୀବନଟାକୁ ଯୋଉ ଜୀବନଟାକୁ ନେଇ ଆମକୁ ମାୟା ଆମକୁ ଭୋଗି ଭୋଗି ନର୍କକୁ ନେଇଥାନ୍ତା ଆମେ କୃଷ୍ଣଙ୍କୁ ଦେବା ପାଇଁ ଆସିଛି ଆଉ ନବ ନେବି କାହିଁ ମୁଁ କୃଷ୍ଣ ଲୋକ ଜାଣିପାରୁନାହିଁ ସବୁବେଳେ କାହିଁ କର୍ମୀ କର୍ମୀ ବୋଲି ଭାବୁଛ ମୁଁ ତ କର୍ମୀମାନଙ୍କୁ ତ ଜୀବନର ସବୁ ଅଂଶ କରିଛି ନିଜେ ଫଟି ବୋଲି ମୁଁ ଭାବେ ଆମେ ଗୋଟେ ଦୋଷୀ ଲୋକ ଆମକୁ ପ୍ରସାଦ ଦିଆ ହଉନି ଆମେ ଅଭିମାନ କରିଦେଉଛୁ କିନ୍ତୁ କର୍ମୀ ଲୋକ ତୁମେ ପ୍ରସାଦ ଟିକେ ଦିଅ ପାଞ୍ଚ ଟଙ୍କା ଦେଇଛନ୍ତି ଚରଣ ମାତା କହି ପଚାରିବେ ଠାକୁରଙ୍କ ଧନ ଖାଇବି ଘରେ ଯାହା ପାଠ ମନ୍ଦିର ରହୁଛେ ଆମେ ଭଗବାନଙ୍କ ପୂଜାରେ ନଷ୍ଟ କରିଦେଉଛେ ତାର ଆମେ କ'ଣ ଶିଖିବେ ଖାଇକି ସବୁବେଳେ କ'ଣ ଆମିଷ ଖାଇ ଦେଉଛି ଘୃଣା ହେଇଗଲେ ତାର ଆମେ କ'ଣ ପ୍ରସାଦ ଖାଇକି ଆମର ଏରିଆ ନା ଆସିଲା ଭଲ ପଇସା ଚୋରି କରିବା ଭଲ ପଇସା ନଷ୍ଟ କରିବା କ'ଣ ଆମର ଆମର କ'ଣ ଲାଭ ହେଲା ଆଉ ଓଡ଼ିଶାରେ ଦେଖିଲେ ସେ ଚରଣମାତା ଥାଳି କେହି ବି ଲୋକ ଲୋକ କାନି ମା ମାନେ ସବୁ କାନିରେ ଦେଖିଛି କାନିରେ ସବୁ ବାନ୍ତି ତିନି ପଇସା ଦେଖିଛି ଏକ ପଇସା ତିନି ପଇସା ଦୁଇ ପଇସା ପାଞ୍ଚ ପଇସା ସେ କାନିରେ ବାନ୍ଧିକି ତାକୁ ଦେବେ ଖାଲି ନେବେନି କେବେ ନହେଲେ କେବେ ଖାଲି ଖାଇବେ ମଠ ଭଗବାନଙ୍କର ଆମେ କ'ଣ ତାର ଶିଖିବି ଆମ ଜୀବନଟା ତ ବହୁତ ମ୍ୟାଚୁରଡ଼ ହୁଏ କ'ଣ କହୁଛି ପରିପକ୍ୱ ଭାବରେ ଆମକୁ ବଞ୍ଚିବାକୁ ପଡିବ କିନ୍ତୁ ଅନ୍ମ୍ୟାଚୁରଡ଼ ହେଲେ ହବନି ଆମେ ତେଣୁ ଏଇ ପଜିଟିଭ ଜିନିଷ ଆମ ତ ନେଗେଟିଭ ଜିନିଷ ଅଛି ତାଙ୍କ କନିଷ୍ଠ ଅଧିକାର ସ୍ତର କାରଣ ବ୍ୟବସାୟ ସ୍ତରକୁ ଆସିବା ମାନେ ମଧ୍ୟମର ଫାଷ୍ଟ କ'ଣ ମଧ୍ୟମର କନିଷ୍ଠ ସେ ସ୍ତରକୁ ଆସିବା ପ୍ରିମିୟମ ନା ଆମେ ହେଇପାରିବେ ମଧ୍ୟମର କନିଷ୍ଠର ପ୍ରଥମ ବିଶ୍ୱାସଟା ବିଶ୍ୱାସ ତାର ନାଇଁ କୃଷ୍ଣ ଗୁରୁ ମତେ ରକ୍ଷା କରିବେ ଯେଉଁମାନେ ଯେଉଁଠାରେ ଆଶ୍ରୟ ଦେବେ ଏଇଟା ତ ଏମିତି ଗୋଟେ ମାଇଣ୍ଡ ଆଡ଼ଜଷ୍ଟମେଣ୍ଟ ନୁହେଁ ଏଇ ସମର୍ପଣ ସେବା ସ୍ୱୀକୃତି ବଳରେ ସେତିକି ହବ ପରମାତ୍ମା ସେତିକି ଗୁରୁକୃଷ୍ଣ ସେତିକି ବ୍ୟବସ୍ଥା କରି ତୁମ ହୃଦୟରେ ସେ ବିଶ୍ୱାସ ସବୁ ତିଆରି କରିବେ ତା ଭିତରେ ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ ହେଲେ ଏ ଯେଉଁ ଯାହାକୁ ଆମେ ପ୍ରବେଶ କଲାବେଳେ ସବୁଠୁ ବଡ଼ ଜିନିଷ ହେଲା ଉତ୍ସାହୀ ଗୁରୁ ବୈଷ୍ଣବଙ୍କର ପ୍ରତି ବିଶ୍ୱାସ ଏ ଗୋଟେ ବଡ଼ ଲକ୍ଷ୍ୟ ପଡ଼ିବ ଯେଉଁମାନଙ୍କର ଗୁରୁ ବୈଷ୍ଣବ ପ୍ରତି ବିଶ୍ୱାସ ରହିଛି ସେମାନଙ୍କ ସଙ୍ଗ କରିକି ତାଙ୍କ ଉତ୍ସାହରେ ଆମେ ବଞ୍ଚିବୁ ତାଙ୍କ ଉତ୍ସାହରେ ବଞ୍ଚିବୁ ଆମ ଉତ୍ସାହ ତ ଭାଙ୍ଗିଯିବ ତାଙ୍କ ସଙ୍ଗ କଲେ କ'ଣ ଦେଖିବା ସେ କେମିତି ସେବା କରୁଛନ୍ତି ସେ କେମିତି ପଢୁଛନ୍ତି ସେ କେମିତି ଜପ କରୁଛନ୍ତି ସେ କେମିତି ଭଜନ କରୁଛନ୍ତି ସେଟା ଦେଖିବା ଆମର ସେଇଟା ସେଇଥିରେ ହିଁ ପଡ଼ିବ ଏସବୁ ନେଗେଟିଭ ଜିନିଷଟା ସବୁ ପଚିଯିବ ଆଉ ସବୁ ଆଉ ଗୋଟେ ବଡ଼ ମୋର ମନରେ ଅଛି ସବୁଠୁ ବଡ଼ ଜିନିଷ ରହିଛି ତୁମର ମନୋଭାବ ସେଇଟା ସବୁବେଳେ ମୁଁ ଇଂଲିଶ ସେଟା କୁହନ୍ତି ତୁମ ପ୍ୟୋର ଡିଜାଇନ୍ର ସିଓର ସକ୍ସେସ୍ ମିଳିବ ତୁମମାନଙ୍କର ଆଉ ଗୋଟେ ମାନେ ତୁମର ଗୋଟେ ଗୋଟେ ସାଇଡ୍ ଜିନିଷ ଦେଖୁଛି ଆଉ ଗୋଟେ ସାଇଡ୍ ଦେଖୁଛି ଆମ ସେତେବେଳେ ସ୍ୱାଧୀନତା ନଥିଲା ଆମ ବେଳେ ବିଭିନ୍ନ ପ୍ରକାର ଭକ୍ତ ଥିଲା ଡିସିପ୍ଲିନ୍ ନଥିଲେ ଆଜିକାଲି ସ୍ୱାଧୀନତା ଭାରି ଡିସିପ୍ଲିନ୍ କଥା ବସିବସି କରିବେନି ତାଙ୍କ ଚୁପଚାପ ରହିଲେ ତାଙ୍କର ଉପଜଳପ କରିବେନି ସେଟା ମାଡ଼ିବେଡ଼ ଗୋଟେ ଲାଗି ହଉଥିଲେ ସେତେବେଳେ ଏତେ ପୂର୍ଣ୍ଣ ଗୋଟେ କାମ ସଭ୍ୟତା ଆମେ ସେମାନେ ଆସିଥିଲେ ଭକ୍ତମାନେ ଆମେ ସେମାନଙ୍କ ସାଙ୍ଗରେ ହଉଥିଲୁ ମୋର ମନ ଲାଗୁଛି ଆମେ ମାନେ ମୋ ବଡ଼ କଥା ମୁଁ କହୁନି ଭଗବାନଙ୍କୁ ସାହାଯ୍ୟ କରି ପାରିଲେ ମନ ଏ କୋଉ ମନ ପଡ଼ିଆ ପ୍ରଭୁ ଜାଣିଛି ପ୍ରଭୁଙ୍କ ରୂପରେ ପ୍ରଭୁଙ୍କ ରୂପ କେତେ ବର୍ଷ ପରେ ମୁଁ ଆଇଲି ପୂଜାରି ହେଲା ପରେ ଆସିଲି ପ୍ରଭୁଙ୍କ ରୂପରେ ରହିଛି ନା ସେତେବେଳେ ସବୁ ଭକ୍ତମାନଙ୍କ ସାଙ୍ଗରେ ବେଡ୍ ହେଇଥିବ ଭାଇ ହେଇଥିବ ଦଶ ଜଣ ଏ ମଝିରୁ ଗୋଟା ଯେତେ ରହୁଥିଲି ଦଶ ରୁମ୍ ଯେଉଁ ରହୁଥିଲି ଦୁଇ 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 ଚାରି ଦୁଇ ଛଅ ଦୁଇ ଆଠ ଦୁଇ ଦଶ ଗୋଟେ ରୁମ୍ ବାର ଏଇ ଏଇ ବେଳେ ଏ ଭାଇରେ ତିନି ଜଣ ଲେଖା ରହୁଥିଲେ ଟିକେ ଗୋଟେ ରୁମ୍ ବାର ଜଣ ଲେଖା ରହୁଥିଲେ ସେ ହଉ ଆପଣ ତାଥିରେ କିଏ ଆମେ ସବୁ ଗାମୁଛା ଟାଣିଛୁ ପଡ଼ିଥିଲେ ବହିଟା ଧରିବ ସେ ସେ ଆସିବ ତାର ଚଲେଇବ ଇଏ ଗପିବ ସିଏ ଗପିବ ସିଏ ଖାଇବ ସେ ପ୍ରସାଦ ପାଇବେ ଗପ ମାରିବେ ଆମେ ସବୁ ଗୋଟା ମାନେ ଯାଇ ପଶିକି ପଡ଼ୁଥିଲୁ ଆମର ତ ପଢ଼ିବା ଟିକେ ଉଚ୍ଚି ଆସିଯାଇଥିଲେ କି ଭଗବାନଙ୍କର ଗୁରୁ ବୈଷ୍ଣବ ତାର ରୁମ୍ ନାହିଁ ସେ ଯେଉଁ ଆମର ଦେବାନନ୍ଦ ବାବୁ ଅଛନ୍ତି ସେ ଗେଷ୍ଟ ହାଉସ ମ୍ୟାନେଜର ଥିଲେ ମୋ ଯେଉଁ ଉପର ରୁମ୍ ରହୁଥିଲି ସେଟା ଥିଲା ଗୋଟାମ ଗେଷ୍ଟ ହାଉସର ଗୋଟାମ ଯେତେ ରିଜେକ୍ଟ ମାନେ ଆମର ସବୁ ରିଜେକ୍ଟ ନା ଭଲ ଜିନିଷ ସବୁ ଗତି ଗତି ପଡ଼େ ମୁଁ ସବୁ କହିଥିଲେ ପ୍ରଭୁ ଏଠି ମୋତେ ଟିକେ ଚାବି ଖାଲି ଦେବେ ମାମୁଁ ଚାବି ଫେରିଦେଲି ମୁଁ ଟିକେ ବସିକି ପଢ଼ିବି ସେ ଗତିକି ସବୁ ସାଇଜ କରି ଗୋଟେ କରି ସେଇଟା ବସିକି ପଡ଼ୁ ସେଇଟା ନୋଟ୍ ତିଆରି କରୁ ସେଠି ବସିକି ପଢ଼ୁ ଆମେ କ'ଣ କମ୍ପ୍ଲେଣ୍ଟ କରୁନୁ ଆଜ୍ଞା କେମିତି ଆମ କାମ ରୁମ୍ ଦିଆହେଉନି ପାଖକୁ ଆଜ୍ଞା ପ୍ରେସିଡେଣ୍ଟ କରୁଛି ଆଉ କମ୍ପ୍ଲେଣ୍ଟ କର ଆମ ପାଇଁ ବ୍ୟବସ୍ଥା କରୁ ନାଇଁ ନାଇଁ ସେଇଟା କେଉଁ କରୁନୁ ସେଟା ତ ପରେ ମିଳିଲେ ତା ମଝିରେ ଯେଉଁ ନଡ଼ିଆ ଗଛ ପାଖରେ ଗୋଟେ ଚାଳ ଘର ଥାଏ ସେଟା ସେ ଯେଉଁ ଜିନିଷପତ୍ର ରଖନ୍ତି ସେଇଥିରେ ଆସି ବସିବ ଆମେ ପଢ଼ିବୁ ପାଠ ପଢ଼ିବୁ ଏସବୁ ପାଣି ପାଣି ସବୁ ଦିଅ ଗୋଟେ ଭଙ୍ଗା ଖଟାଇଦେ ତା'ଦେହରେ ବସି ସବୁ ଦେଉଛୁ ପଢ଼ିବୁ ଆମେ କେବେ କହିବୁ ପ୍ରେସିଡେଣ୍ଟ ଆଜ୍ଞା ପାଟି ମୁଣ୍ଡ ହେଉଛି କଣ୍ଟ୍ରୋଲ ହେଉଛି ଆମେ ରହିପାରିବୁନି ଆମେ କୁଆଡ଼େ ପଳେଇଯିବୁ କିଛି ନାହିଁ ଆମ ବଞ୍ଚିବାର ଅଛି ଆମ ବଞ୍ଚିବାର ଅଛି କେବେ ସାହାଯ୍ୟ କରନ୍ତି ନା କି କ'ଣ ଭଗବାନ ଆମର ଇଚ୍ଛା ହେଉ ଟିକେ ପଢ଼ିବୁ ଜାଣିବୁ ବା ଭଗବାନ ଆମକୁ ଗୁରୁ ବୈଷ୍ଣବ ଦିନ ବୁଦ୍ଧି ଦିଅନ୍ତି ଆମେ ବଞ୍ଚିବୁ ତେଣୁ କନିଷ୍ଠ ଅଧିକାରୀ ସ୍ତରରେ ସଙ୍ଗଟାକୁ ଖୋଜ ଆଉ ସଙ୍ଗଟା ପାଇବା ତ ପ୍ରାର୍ଥନା କରିବାକୁ ପଡ଼ିବ ଭଗବାନ ପ୍ରାର୍ଥନା ପ୍ରଭୁ ମୁଁ ଟିକେ ଚାହୁଁଛି କି ଭଜ ଭକ୍ତି କରି ବଞ୍ଚିବି ମୁଁ ଚାହୁଁଛି ଅପରାଧ କରିବି ମୁଁ ଚାହୁଁଛି ସେବା କରିବି କିନ୍ତୁ ପ୍ରଭୁ ଯଦି ତୁମର ମନୋଭାବର ଖୁସି ହେଇଗଲେ ସେ ସଙ୍ଗ ଦେଇଦେବେ ବ୍ୟବସ୍ଥା କରିଦେବେ ଯଦ୍ୱାରା ଆମର ଏଇ ବ୍ୟବସାୟ ପ୍ରାସ କରୁ ଯିବା, ନ ତ ଆମର ଦୃଢ ବିଶ୍ୱାସ ନହେଲେ ବଞ୍ଚିବା କେମିତି, କାହାକୁ ନେଇକି କାହାକୁ ନେଇକି ଆମକୁ ଯିବା, ଟଙ୍କ ପଇସାକୁ ନେଇକି, ଟଙ୍କ ପଇସା ରଖିଥିବା ଲୋକ ସେ କର୍ମୀ ଲୋକ ଭାଙ୍ଗି ପଡ଼ିଲେଣି, ଆମେ ସେ କୃଷ୍ଣ ବିଶ୍ୱାସ କରିବା ନା, ସେଇଟାକୁ ମୁଁ ବୁଝାଉଛନ୍ତି। ଭଗବାନ ଅର୍ଜୁନଙ୍କୁ ଜ୍ଞାନ ବୁଦ୍ଧି କୌଶଳ ଅସ୍ତ୍ର ଶସ୍ତ୍ର ପ୍ରବଚନ କିଛି ଦେଇନାହାନ୍ତି। ଅର୍ଜୁନ କେବେ କହିନାହାନ୍ତି ତୋ କତରେ ଏତେ ବଡ ଧନ ଧନ ଧନୁସର ଅଛି, ତୁ ବିଶ୍ୱକୁ ପଳାୟ କରୁ, ଏସବୁ ଜିନିଷ କହିନାହାନ୍ତି। ଭଗବାନ ଗୋଟିଏ କଥା କହିବେ, ତୁ ମୋ କଥା ମାନ, ଅର୍ଜୁନ ମୋ କଥାରେ ତୁ ମାନ, ଏତିକି ତୋ ପାଖରେ ଯାହା ସବୁ ରହିଛି ସେଟା ସବୁ ୟୁଜଲେସ୍ ହେଇଯିବ, ମୋ କଥା ନ ମାନିବୁ। ସେଟା ଆମ ପାଖରେ ଜୀବନରେ ଯାହା ସବୁ ରହିଛି ସବୁ ବେକାର ହେଇଯିବ, ଆମେ ଭଲ ସବୁ କିଛି କରିପାରୁଛେ ଭଲ ସବୁ, ଭଗବାନଙ୍କର ଗୁରୁ ବୈଷ୍ଣବ କଥା ନ ମାନିପାରିଲେ ପୁଣି ସବୁ ବେକାର ହେଇଯିବ। ତ ଆମ ଲକ୍ଷ୍ୟ ରହିଲା ଏଇଟା, ଦୃଢ ବିଶ୍ୱାସ, ଏଇଟା ମୁଁ ଆରମ୍ଭ କରିବି ବର୍ତ୍ତମାନ ଏଇ ଶ୍ଲୋକ ପରେ। ନେକ୍ସଟ ଶ୍ଲୋକରେ ଅନ୍ୟ ବ୍ୟତିରେକ ଭଳିଆ ବିଧିନିଷେଧ ଭଳିଆ ବହୁ ଶାଖା ଲୋକଙ୍କର କ'ଣ ଅବସ୍ଥା, ଏଠି କହିଥିଲେ ବ୍ୟବସାୟ ଲୋକଙ୍କର କ'ଣ ଅବସ୍ଥା, ତାଙ୍କ ବୁଦ୍ଧିରେ କ'ଣ ନା ଏକ ଶାଖା, ଆଉ ଜ୍ଞାପନ କରିବେ ବହୁ ଶାଖା ବ୍ୟକ୍ତିଙ୍କର କ'ଣ ଅବସ୍ଥା। ପୁଣି ନେକ୍ସଟ ବର୍ଷ ଆରମ୍ଭ କରିବେ ଶ୍ରୀ ଭଗବତ ଗୀତା କି ଯେ ଶ୍ରୀଲ ପ୍ରଭୁ ବାସ।